हरे कृष्ण। तो लागी हुए निबंध नाम सृष्टं मनमपि शचिपुत्रमत्र स्वरूपम् रूपं तस्याग्रजं मुरुपुरीं माथुरीङ्गुष्ठवाटीं राधाकुण्डं गिरिवरमहो राधिकामाधवसं प्रप्तजस्य पथितकृपया श्रीगुरुं तं नतु अस्मिन् ॐ अज्ञानं तिमिरान्धस्य ज्ञानाञ्जनशलाकया चक्षुरोन्मीलितं येन तस्मै श्रीगुरवे नमः। श्रीचैतन्यमनोभीष्टं स्थापितं येन भूतले स्वयं रूपकदामयं ददाति स्वपदान्तिकं नमयं विष्णुपादाय कृष्णपृष्ठाय भूतले श्रीमते जयपताका स्वामिनिति नामिने नमाचार्यपादाय निताय कृपा प्रदायिने गौरकथा धामदाय नगर ग्राम तारिने नमयं विष्णुपादाय कृष्णपृष्ठाय भूतले श्रीमते भक्ति वेदांत स्वामिनिति नामिने नमस्ते सारस्वते देवे गौरवाणी प्रचारिणे निर्विशेष शून्यवादी पाश्चात्य देशतारिणे वाञ्छाकल्पतरुभ्यश्च कृपासिन्धुभैव च पतितानां पावनेभ्यो वैष्णवेभ्यो नमो नमः। गुरवे गौरचन्द्राय राधिकायै तदालये कृष्णाय कृष्णभक्ताय तद्भक्ताय नमो नमः। जय श्री कृष्ण चैतन्य प्रभु नित्यानंद श्री अद्वैत गदाध शिवासादि गौरभक्तवृंद हरे कृष्ण 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 हरे 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 राम 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 हरे हरे अरे द्विथर हरे कृष्ण 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 हरे 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 राम राम हरे कृष्ण 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 हरे 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 राम 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 हरे हरे। हरि नाम संकीर्तन की श्रील प्रभुपाद की जय। गौर चेतनाथ प्रेमानंदे हरि हरि बो। ताजी ए मध्यान रे अंतर्जातीय कृष्ण भावना मित्र संघ शाखा इस्कन भद्र गौर गोपाल मंदिर ए मंदिरे उपस्थित समस्त सज्जन भक्त मंडली मातृमंडली पितृमंडली भाई और भौणी माने आपण मानको उपस्थिति पाई मु समस्त को इस्कन प्रधान कार्यालय श्री मायापुर चंद्रोदय मंदिर एवं इस्कन शाखा ए गौरगोपाल इस्कन भद्रक मंदिर तरफ़ समस्त को असंख्य धन्यवाद ज्ञापन करुछी। तो भगवत कथा श्रवणर प्रारंभ रे मु मोर परमाराध्य गुरुपाद पद्म अंतर्जातीय कृष्ण भावनामृत संघ प्रतिष्ठाता आचार्य कृष्ण कृपा श्रीमूर्ति ओम विष्णुपाद अष्टोत्तर शत शिष्यमद अभय चरणारविंद भक्ति वेदांत स्वामी श्रील प्रभुपादंकर अन्यतम कृपाधन्य इस्कनर अन्यतम गुरु एवं इस्कन अन्यतम गवर्निंग बॉडी कमिशनर एवं इस्कन विश्व नामहट प्रचारक मंत्री ओम विष्णुपाद अष्टोत्तर शत शिष्यम जयपताक स्वामी श्रील गुरुदेव पाद पद्मे दंडवत प्रणति नवेदन करहेतुकी कृपा और आशीर्वाद प्रार्थना कर परमाराध्य परम गुरु पाद पद्म इस्कन प्रतिष्ठाता आचार्य कृष्ण कृपा श्रीमूर्ति ओम विष्णुपाद अष्टोत्तर शत शिष्यम अभय चरणारविंद भक्ति वेदांत स्वामी प्रभुपादंक पाद पद्मरे दंडवत प्रणति नवेदन करी तांकर हितकी कृपा और आशीर्वाद प्रार्थना करछि। उपस्थित समस्त সজ্জন ভক্তমণ্ডলী, মাতৃমণ্ডলী, পিতৃমণ্ডলী, ভাই ও ভী মানে আপনার চরণে প্রণাম নিবেদন করি মো আপনার মানুষ অহিতুক কৃপা ও আশীর্বাদ প্রার্থনা করছি। হরে কৃষ্ণ। তো আজি ভদ্রক ইস্কন এই গৌরগোপাল মন্দিরর যে রবিবার উৎসব মাসিক অনুষ্ঠান হবে, তো মাসিক যে অনুষ্ঠান সাধুসঙ্গ উৎসব, সাধুসঙ্গর মহোৎসব হবে, তো আজি সেই উৎসব সাধুসঙ্গ আয়োজন করা হয়েছি প্রতি মাস ভলিয়া। তো আজি আমি শ্রীমদ ভাগবতর গোটিয়ে শ্লোক শ্রবণ করিব, চতুর্থ স্কন্ধ ষষ্ঠ অধ্যায় 48 নম্বর শ্লোক, সমস্ত হাত জোড়ি করে কহিবে, ওম নম ভগবতে বাসুদেবায়, ওম নম ভগবতে বাসুদেবায়, ওম নম ভগবতে বাসুদেবায়, নারায়ণং নমস্কৃতং নরং চৈব নরোত্তমং দেবীং সরস্বতীং ব্যাসং ততো জয়মুদীরয়েত্ মুখং করোতি বাচালং পঙ্গুলং হয়তে গিরিম যৎকৃপাতমহং বন্দে শ্রীগুরুন দীনতারিণম পরমানন্দমাধবম শ্রীচৈতন্য ঈশ্বরম নষ্টপ্রায়েষু অভদ্রেষু নিত্যং ভাগবত সেবয়া। ভাগবতে উত্তম শ্লোকে ভক্তির্ভবতি নৈষ্ঠিকী, শ্রীমদ ভাগবতম কি সমস্ত কহিবে, যস্মিন ইযদা পুষ্কর নাভ মায়য়া দুরন্তয়া স্পৃষ্ট ধিয়া পৃথক দৃশহ কুরবন্তি তত্র হি অনুকম্পয়া কৃপাং ন সাধবো দৈব বলাৎ কৃতে ক্রমম, যস্মিন যদা পুষ্কর নাভ মায়য়া, যস্মিন যদা পুষ্কর নাভ মায়য়া দুরন্তয়া স্পৃষ্ট ধিয়া পৃথক দৃশহ, দুরন্তয়া পৃষ্ট ধিয়া পৃথক দৃশহ কুরবন্তি তত্র হি অনুকম্পয়া কৃপাং, কুরবন্তি তত্র হি অনুকম্পয়া কৃপাং ন সাধব দৈব বলাৎ কৃতে ক্রমম, ন সাধব দৈব বলাৎ কৃতে ক্রমম। শব্দানুবাদ এবং অনুবাদ ও ভাবার্থ ইস্কন প্রতিষ্ঠাতা আচার্য কৃষ্ণ কৃপা স্মৃতি শিল প্রভুপাদঙ্ক দ্বারা প্রদত্ত। সমস্ত যস্মিন কেতক স্থানরে যদা যেতেবেলে পুষ্কর নাভ মায়য়া, ভগবান পুষ্কর নাভ ভগবানকর মায়াশক্তি দ্বারা, দুরন্তয়া দূরতিক্রম স্পৃষ্ট ধিয় মোহিত চিত্ত পৃথক দৃশ্যভেদ দর্শন করুথিবা ব্যক্তিগণ কুরবন্তি করন্তি তত্র সেঠারে হি নিশ্চিতভাবে অনুকম্পয়া অনুকম্পা প্রকাশ করি কৃপাং কৃপা ন কেবে নুহে সাধবহ সাধুগণ দৈব বলাত দৈব বশরু কৃতে কৃত ক্রমম পরাক্রম। অনুবাদ সমস্ত কহিবে, হে প্রভু, যদিও কোনসি দেশরে কোনসি সময়রে ভৌতিকবাদী ব্যক্তিগণ দূরতিক্রম বিষ্ণুমায়ারে মোহিত চিত্ত হয়ে কোনসি অপরাধ করন্তি, তথাপি এক সাধু ব্যক্তি অপরাধীর সে কার্যকু প্রারব্ধক্রমকৃত জ্ঞান করি তাহা প্রতি কৃপা প্রদর্শন করে থাকে, কেবে হলে তাহার বিনাশ নিমিত্ত পরাক্রম প্রকাশ করতে না। বুঝেছে? আউথরে কহিবা, হে প্রভু, যদিও কোনসি দেশরে কোনসি সময়রে ভৌতিকবাদী ব্যক্তিগণ দূরতিক্রম বিষ্ণুমায়ারে মোহিত চিত্ত হয়ে কোনসি অপরাধ করন্তি, তথাপি এক সাধু ব্যক্তি অপরাধীর সে কার্যকু প্রারব্ধকৃত জ্ঞান করি তাহা প্রতি কৃপা প্রদর্শন করে থাকে, কেবে হলে তাহার বিনাশ নিমিত্ত পরাক্রম প্রকাশ করন্তি নাহি। ভাবার্থ শিল প্রভুপাত কৌছন্তি, এবে আর কহিবা দরকার নাই, এটা শুনিবে সমস্তে। কথিত অছি এক তপস্বী বা সাধুঙ্কর সৌন্দর্য হেউছি ক্ষমাশীলতা। এ জগতর পরমার্থিক ইতিহাসরে এপরি অনেক উদাহরণ অছি যেউথিরে সাধুগণ অযথা অপমানিত হেলে সুদ্ধা কোনসি প্রতিশোধ নেই নাহান্তি, যদিও সেমানকর প্রতিশোধ নেবার শক্তি অছি, তথাপি সেমানে প্রতিশোধ নিয়ন্তি নাহি। উদাহরণ স্বরূপ পরীক্ষিত মহারাজঙ্কর নাম উল্লেখ করা যাইপারে, যে পরীক্ষিত মহারাজ এক ব্রাহ্মণ বালক দ্বারা অযথা অভিশপ্ত হয়েছিলে এবং সে ব্রহ্মচারী পিতা মধ্য এথিপাই বড় দুঃখ প্রকাশ করেছিলে, কিন্তু পরীক্ষিত মহারাজ অভিশাপ সাদরে গ্রহণ করলে এবং ব্রাহ্মণ বালকর ইচ্ছা অনুযায়ী এক সপ্তাহ মধ্যে মৃত্যু বরণ করা রাজি হয়ে গেলে। পরীক্ষিত মহারাজ শশগড়া পৃথিবীর সম্রাট থিলে এবং প্রাকৃত ও অপ্রাকৃত উভয় শক্তিরে শক্তিমান থিলে, কিন্তু কৃপা তথা ব্রাহ্মণ সমাজ প্রতি সম্মান প্রদর্শন করি ব্রাহ্মণ বালকর অভিশাপ নিমিত্ত কৌণসি প্রকার প্রতিশোধমূলক কার্য গ্রহণ করলে না, বরং সাত দিন মধ্যে মৃত্যুবরণ করা রাজি হয়ে গেলে। এ কৃষ্ণকর ইচ্ছা যে পরীক্ষিত মহারাজ দণ্ডক সাদরে গ্রহণ করে নেবে, যাহাফলরে পৃথিবীর ভাগবত প্রকাশ পাইব। এই কারণর পরীক্ষিত মহারাজ প্রতিশোধ ন নেওয়া উপদিষ্ট হয়েছিল। অন্য মানকর কল্যাণার্থে বৈষ্ণব ব্যক্তিগতভাবে সহনশীল অটন্তি, যেতবে সে বৈষ্ণব তাহাঙ্কর শক্তি প্রদর্শন ন করন্তি সেতবে এর অর্থ এইপরি নুহে যে সে শক্তিহীন অটন্তি, কিন্তু এথিরু সূচিত হুয়ে যে সমগ্র মানব সমাজের কল্যাণার্থে সে সহনশীল অটন্তি। হরে কৃষ্ণ সমস্ত বন্ধু, হরে কৃষ্ণ হরে কৃষ্ণ 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 হরে হরে, হরে রাম হরে রাম 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 হরে হরে। তো অনুবাদ, এটি ব্রহ্মাজি শিবজীঙ্কু কৌছন্তি, শিবজীঙ্কু কৌছন্তি হে প্রভু। তো বঙ্গলার অনুবাদটা অন্যরকম আছে, এটি অনুবাদটা আগুটিয়ে প্রকার আছে, তা একই জিনিস। তো হে প্রভু এটি কৌছন্তি শিবজীঙ্কু প্রভু বলি কৌছন্তি, বা কোনটি শিবজীঙ্কু ভগবান কহিকি বি সম্বোধন করা হয়েছে। ଦେବତାମାନଙ୍କୁ ବି ଭଗବାନ କୁହାହୁଏ, କିନ୍ତୁ ପରମେଶ୍ୱର ଭଗବାନ ହେଉଛନ୍ତି କିଏ? ଶ୍ରୀକୃଷ୍ଣ। ତ ଏଠି କୁହାହେଉଛି, ହେ ପ୍ରଭୁ, ଯଦିଓ ଯେ କୌଣସି ଦେଶରେ କୌଣସି ସମୟରେ ଭୌତିକବାଦୀ ବ୍ୟକ୍ତିଗଣ ଦୂରତିକ୍ରମ ବିଷ୍ଣୁ ମାୟାରେ ମୋହିତ ଚିତ୍ତ ହୋଇ କୌଣସି ଅପରାଧ କରନ୍ତି, ତେମାନେ ଭଗବାନଙ୍କର ମାୟା, ଯେ ପରମେଶ୍ୱର ଭଗବାନଙ୍କର ମାୟାଶକ୍ତି ଖୁବ୍ ଅତ୍ୟନ୍ତ ପ୍ରଖର, ସେଠୁ କେ ଅତିକ୍ରମ କରିବା ଖୁବ୍ କଠିନ। ଭଗବାନ ଗୀତାରେ କହିଛନ୍ତି ଯେ ଦୈବୀ ହେସା ଗୁଣମୟୀ ମମ ମାୟା ଦୂରତ୍ୱୟା ମାମେବ ଯେ ପ୍ରପଦନ୍ତେ ମାୟା ମେତାଂ ତରନ୍ତି। ଭଗବାନ ନିଜେ କହୁଛନ୍ତି ଯେ ମୋର ଦୂରତିକ୍ରମଣୀୟ ଯେ ମାୟାଶକ୍ତି, ତ୍ରିଗୁଣାତ୍ମିକା ଯେ ମାୟା, ରଜଗୁଣ ସତ୍ୟଗୁଣ ରଜଗୁଣ ତମଗୁଣ, ଏଇ ଗୁଣରୁ ବନ୍ଧନରୁ, ଏ ମାୟାଶକ୍ତିର ବନ୍ଧନରୁ ଅତିକ୍ରମ କରିବା ଖୁବ୍ କଠିନ, ଭଗବାନ ନିଜେ କହୁଛନ୍ତି। ତ ଏଠି ବ୍ରହ୍ମାଜୀ ବି ଶିବଜୀଙ୍କୁ କହୁଛନ୍ତି ଯେ ହେ ପ୍ରଭୁ, ହେ ଭଗବାନ, ପରମେଶ୍ୱର ଭଗବାନଙ୍କର ଯେ ଦୂରତିକ୍ରମ ମାୟା, ସେଟା ଅତିକ୍ରମ କରିବା ଖୁବ୍ କଠିନ, କିନ୍ତୁ ତାଙ୍କ ମାୟାଶକ୍ତି ଦ୍ୱାରା କେତେବେଳେ କୌଣସି ବ୍ୟକ୍ତି ସେ ଅପରାଧ କରେ, ଭଗବାନଙ୍କ ମାୟାଶକ୍ତି ଦ୍ୱାରା ସେ ଅପରାଧ କରେ, ତଥାପି ଏକ ସାଧୁ ବ୍ୟକ୍ତି ଅପରାଧୀର ସେ କାର୍ଯ୍ୟକୁ ପ୍ରାରବ୍ଧ କର୍ମକୃତ ଜ୍ଞାନ କରି ତାହା ପ୍ରତି କୃପା ପ୍ରଦର୍ଶନ କରିଥାନ୍ତି। ତ ସାଧୁ ପ୍ରଭୁପାଦ କହୁଛନ୍ତି ତାଙ୍କର ଯେ ସୌନ୍ଦର୍ଯ୍ୟ ଭୂଷଣ କ'ଣ ନା କ୍ଷମାଶୀଳତା, ଏଠି ପ୍ରଭୁପାଦ କହୁଛନ୍ତି। ଆର ଏଠି ଅନୁବାଦରେ ଯେ ସାଧୁ ସେ ଅପରାଧ ଗ୍ରହଣ କରନ୍ତି ନା, ତାକୁ କୃପା କରନ୍ତି, ସେ ଜାଣନ୍ତି ଯେ ଏ ବୁଝେ ନା, ସେ ଭଗବାନଙ୍କ ମାୟାଶକ୍ତି ଦ୍ୱାରା ପ୍ରଭାବିତ ହୋଇକରି ଏସବ ଖରାପ କାମ କରୁଛି, ବା ମୋତେ ଏଭଳିଆ ସେ ଅପମାନ କରୁଛି। ସେଥିପାଇଁ ପ୍ରକୃତ ସାଧୁ ସେ କ୍ଷମାଶୀଲ, ହଁ, ସେ କୌଣସି ଦିନ ତାର ଅପରାଧ ନିଅନ୍ତି ନା। ତ ଆମେ ଭଗବତ ଭକ୍ତି ଅନୁଶୀଳନ କରିବା ପାଇଁ ଚେଷ୍ଟା କରୁଛେ, ଏ ତିଲକ ମାଳା ବୈଷ୍ଣବ ବେଶ ଆମେ ଧାରଣ କରିଛେ, ଆମେ ହୁଏତ କେତେବେଳେ ଭାବୁଛେ ଆମେ ବୈଷ୍ଣବ, ଏରକ ଆମେ ଭାବି ପକୁଛେ, କିନ୍ତୁ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର ପ୍ରଭୁପାଦ କହିଛନ୍ତି ଯେ ଆମେ ଏଇ ବୈଷ୍ଣବ ବେଶ ଧାରଣ କରିଛୁ ସେଇ ଉନ୍ନତ ବୈଷ୍ଣବମାନଙ୍କର ସେବା କରିବା ପାଇଁ, କାହିଁକି ନା ତାଙ୍କ ପାଖକୁ ଗଲେ ଆମକୁ ବେଶ ଧାରଣ କରିବାକୁ ପଡ଼ିବ, କିନ୍ତୁ କେତେବେଳେ କେତେବେଳେ ଆମେ ଅନେକ ସମୟ ଭୁଲ କରୁ ବି, ଆମେ ହୁଏତ ଅନେକ ସମୟ ବୈଷ୍ଣବ ହେଇଯାଇଛେ ଭାବିକିରି ଅହଙ୍କାରରେ ମତ ହେଇଯାଉ, ଆମେ ହୁଏତ କେତେବେଳେ ଭାବୁଛୁ ମୁଁ ଶାସନ କରିବି, କିନ୍ତୁ ପ୍ରକୃତ ବୈଷ୍ଣବ ତାର ଶାସନଟା ବି କୃପା କରୁଣା, କିନ୍ତୁ ସେମାନେ ଦେଖନ୍ତି ଯେ ଅନେକ କନିଷ୍ଠ ଭକ୍ତ ବା କେହି ସାଧାରଣ ବ୍ୟକ୍ତି ସେମାନେ କିଛି କିଛି କର୍ମରେ ଭୁଲ କରନ୍ତି, ବୁଝିପାରନ୍ତିନି, ଅନେକ ବୈଷ୍ଣବମାନଙ୍କ ପ୍ରତି ନିନ୍ଦାମନ୍ଦ ବି କରନ୍ତି, ଅପମାନ ସୂଚକ କଥାବାର୍ତ୍ତା ବି କୁହନ୍ତି, ଏମିତିକି ପ୍ରହାର ପର୍ଯ୍ୟନ୍ତ ବି କରନ୍ତି, ଯେମିତି ଜଗାଇ ମାଧାଏ ନିତ୍ୟାନନ୍ଦ ପ୍ରଭୁକୁ ସେମାନେ କ'ଣ ଜାଣିପାରୁଥିଲେ? ଜାଣିପାରୁନାହାନ୍ତି, ତାଙ୍କର ମଥାରେ କଳସି ମାରିଦେଲେ, ହଁ, ତାଙ୍କ ମଥା ଫାଟିଗଲା ନିତ୍ୟାନନ୍ଦ ପ୍ରଭୁଙ୍କର, ତେବେ ନିତ୍ୟାନନ୍ଦ ପ୍ରଭୁ ସେ ଜଗାଇ ମାଧାଏ ପ୍ରତି କରୁଣା ପ୍ରଦର୍ଶନ କରିଛନ୍ତି। ତ ଆମେ ଏଇ ବୈଷ୍ଣବ ଜଗତରେ ପ୍ରବେଶ କରୁଛୁ ମାନେ ଆମେ ଏଇ ସମସ୍ତ ଅନୁଶୀଳନ ପାଇଁ, ଅନୁଗମନ ପାଇଁ ତାଙ୍କ ପାଖରେ ଯାଇକି ଆମେ ସେବା କରିକି କିଛି ଶିକ୍ଷା ଲାଭ କରିବା ପାଇଁ, ବୁଝିବା ପାଇଁ, ଓ ସାଧୁ ତାଙ୍କର ସେବା ମୁଁ କରୁଛି, ସେମାନେ ଏମିତିକା କ୍ଷମାଶୀଳ, ତ ଏଇଟା ମୁଁ କେମିତି ମୋ ମଧ୍ୟରେ ସେଇଟା ଆସିବ, ସେଥିପାଇଁ ଆମେ ତାଙ୍କ ସେବା କରିକି ଏଗୁଡ଼ିକ ଶିଖିବା ପାଇଁ ଆମେ ଏଇ ସାଧୁ ବେଶରେ ସେବକ ହିସାବରେ ତାଙ୍କ ସନ୍ତୁଷ୍ଟି ବିଧାନ ପାଇଁ ଆମେ ଏସବୁ ବେଶ ଧାରଣ କରିଛେ। କିନ୍ତୁ ଆମେ କୌଣସି ସମୟ ଯେମିତି ନ ଭାବୁ ମୁଁ ଜଣେ ଏକଦମ ଶୁଦ୍ଧ ଭକ୍ତ, ଯଦି ହୋଇଥାନ୍ତି ତାହେଲେ ଆମକୁ ଯଦି କେହି ଗାଳି ଦିଏ ଆମେ ସେତେବେଳେ କ୍ଷମା କରିଦେଇଥାନ୍ତେ। ଆମେ କ୍ଷମା କରୁନା, ଅନେକ ସମୟ ତାକୁ ଦୋଷ ଦେଖୁ, ତା ପ୍ରତି କେତେ କଠୋର ବାକ୍ୟ ବି କହୁ ଅନେକ ସମୟରେ। ତ ସେତେବେଳେ ଆମକୁ କେହି ଲୋକ ଅନେକ ସମୟ କହିବେ ତୁମେ ସାଧୁ ବେଶ ଧରିଛ, ଏଭଳିଆ ତୁମ ଆଚରଣ ହେବା ଉଚିତ ନୁହେଁ। ତ ଯେତେବେଳେ ଲୋକ କହିବେ ସେତେବେଳେ ଆମକୁ ପ୍ରକୃତ ସାଧୁର କଥା, ଯେ ଯେଉଁ ସାଧୁମାନଙ୍କ ସହିତ ଆମେ ରହିକି ବା ଶାସ୍ତ୍ରରୁ ଜାଣିକିରି ଯେ ସାଧୁର ଲକ୍ଷଣ ଏଇଭଳିଆ, ଓ ମୋତେ କହୁଛନ୍ତି ବେଶ ଧରିଛି କିନ୍ତୁ ମୁଁ ସାଧୁ ବେଶରେ ଶିଖୁଛି କିନ୍ତୁ ମୁଁ କ'ଣ ଶିଖିଛି, ତା ସେମାନଙ୍କ ସହିତ ରହିକି କ'ଣ ଶିଖିଲି, ତ କିଛି ଶିଖି ନାହିଁ, ତେଣୁ ମୋତେ ଶିଖିବାକୁ ପଡ଼ିବ। ତ ମାନେ ଆମକୁ ଠକିକି ଶିଖିବାକୁ ପଡ଼ିବ, କିଛି କିଛି ସମୟରେ ଆମକୁ ଗାଳି ଶୁଣିକିରି ଶିଖିବାକୁ ପଡ଼ିବ, ଲୋକମାନଙ୍କ ଦ୍ୱାରା ଆଘାତ ପ୍ରାପ୍ତ ହୋଇକି ଶିଖିବାକୁ ପଡ଼ିବ ଯେ ନା ମୁଁ ବୈଷ୍ଣବ ବେଶ ଧାରଣ କରିଛି, ମୁଁ ତିଲକ ଲାଲି କପଡ଼ା ବା ଗୃହସ୍ଥ ଆଶ୍ରମ ହଉ, ବ୍ରହ୍ମଚାରୀ ଆଶ୍ରମ ହଉ, ସନ୍ନ୍ୟାସ ଆଶ୍ରମ ହଉ, ଯେକୌଣସି ଆଶ୍ରମରେ ଆମେ ଭକ୍ତମାନଙ୍କର ସେବା କରିବା ପାଇଁ ଏଇ ପୋଷାକ ପିନ୍ଧିଛେ, ତେଣୁ ମୋତେ ଶୁଦ୍ଧ ହେବାକୁ ପଡ଼ିବ, ଏଗୁଡ଼ିକ ମୋତେ ଆଚରଣ କରିବାକୁ ପଡ଼ିବ, ଶିଖିବାକୁ ପଡ଼ିବ। ସେଥିପାଇଁ ଭଗବାନଙ୍କ ପାଖରେ ବା ଭଗବତ ଭକ୍ତମାନଙ୍କ ପାଖରେ ଆମମାନଙ୍କୁ ପ୍ରାର୍ଥନା କରିବାକୁ ପଡ଼ିବ, ତାଙ୍କୁ ସାହାଯ୍ୟ ପ୍ରାର୍ଥନା କରିବାକୁ, ଯେ ମୋ ମଧ୍ୟରେ ଏଇଭଳିଆ ଆସୁଛି, ମୁଁ ଅନ୍ୟ ଲୋକ ମୋତେ କେହି ଅପମାନ କଲେ ମୁଁ ପ୍ରତିଶୋଧ ନେବାର ଚେଷ୍ଟା କରୁଛି। ତ ସେଇଟା ତ ଶାସ୍ତ୍ରରେ ମୁଁ ଶୁଣୁଛି ପ୍ରତିଶୋଧ ମାନେ ଅସୁର ଗୁଣାବଳୀ, ଯେମିତି ସେଇ ଅଘାସୁର ବକାସୁର, ଅଘାସୁର କ'ଣ ପ୍ରତିଶୋଧର ପ୍ରତୀକ ହେଇକିରି ସେ ମୋର ଭ୍ରାତା ବକାସୁର ମୋର ଭଗିନୀ ପୁତନାକୁ କୃଷ୍ଣ ବଧ କରିଛି, ତେଣୁ ମୁଁ ପ୍ରତିଶୋଧ ନେମି, ମୁଁ ସେ ଜାଳା ସହ୍ୟ କରିପାରୁନି। ତ ଏଇଟା ହେଉଛି ଅସୁରମାନଙ୍କର ମନୋବୃତ୍ତି, କିନ୍ତୁ ଭକ୍ତ କୌଣସି ଦିନ ପ୍ରତିଶୋଧ ନିଏ ନା। ତେଣୁ ଆମେ ଅଭ୍ୟାସ କରିବା ପାଇଁ ମନ୍ଦିରରେ ଆସିଛେ, ଆମେ ସାଧୁସଙ୍ଗ କରୁଛେ ଏଗୁଡ଼ିକ ଶିଖିବା ପାଇଁ, ଶିଖିକିରି ଯେ ଆମ ମଧ୍ୟରେ ଯଦି ପ୍ରତିଶୋଧ ଜାଳା ଆସେ କାହାରି ପ୍ରତି, ତାହେଲେ ଆମକୁ ବୁଝିବାକୁ ପଡ଼ିବ, ଓ ମୁଁ ଶାସ୍ତ୍ରରେ ଶୁଣିଲି ଯେ ଏଇ ପ୍ରତିଶୋଧ ମାନେ ଅସୁର ଗୁଣ, ରାଜସିକ ତମ ଗୁଣର ରହିଛି, ତାହେଲେ ମୁଁ ତ କିଛି ଶିଖୁନି, ତେଣୁ ମୋତେ ଶିଖିବାକୁ ପଡ଼ିବ, ପ୍ରାର୍ଥନା କରିବାକୁ ପଡ଼ିବ ଭଗବାନଙ୍କ ପାଖରେ। ଗୁରୁ ମହାରାଜ କହୁଛନ୍ତି ଯେ ଭକ୍ତକୁ ସବୁ ସମୟ ଅନ୍ୟ ଭକ୍ତର ସାହାଯ୍ୟ ଏବଂ ଭଗବାନଙ୍କ ଗୁଣ କୀର୍ତ୍ତନ କରିକିରି ପ୍ରାର୍ଥନା କରିବାକୁ ପଡ଼ିବ, ତାର ନିଜର ସମସ୍ତ ଦୁର୍ଗୁଣ ଗୁଡ଼ିକକୁ ତ୍ୟାଗ କରିବାକୁ ହେଲେ ପ୍ରାର୍ଥନା କରିବାକୁ ପଡ଼ିବ। ଆମେ ଅନାଦିକାଳରୁ ରଜଗୁଣ ତମଗୁଣ ଏଇ ସମସ୍ତ ଜଳା ପ୍ରକୃତିର ଗୁଣରେ ଆବଦ୍ଧ ହୋଇକିରି ରହିଛେ, ତ ଆମେ ହୁଏତ କେତେବେଳେ ମନ୍ଦିରକୁ ଆସିଛେ ବା ସାଧୁସଙ୍ଗ କରୁଛେ ବା ଏଣୁ ବେଶ ଧାରଣ କରିନେଇଛେ, କିନ୍ତୁ ଆମ ମଧ୍ୟରେ କେତେବେଳେ ବି ଦେଖାଯାଏ ଖରାପ ଖରାପ ଗୁଣଗୁଡ଼ିକ ପ୍ରକାଶ ହୁଏ। କିନ୍ତୁ ଆମେ ସାଧୁସଙ୍ଗକୁ ଯିବାର ଉଦ୍ଦେଶ୍ୟ ହେଉଛି ଯେ ଆମକୁ କିଛି ଗ୍ରହଣ କରିବାକୁ ପଡ଼ିବ, ଶ୍ରବଣ କରିକିରି ଗ୍ରହଣ କରିବାକୁ ପଡ଼ିବ, ସାଧୁସଙ୍ଗମାନେ ଅନୁଗମନ କରିବାକୁ ପଡ଼ିବ। ତ ଆମେ ଯଦି ଅନୁଗମନ କରିବା ତାହେଲେ ଆମ ଜୀବନରେ ସିଦ୍ଧି ହେବ, ଆଉ ଯଦି ଆମେ ଅନୁଗମନ ନ କରିବା ତାହେଲେ ଆମ ଜୀବନରେ ସିଦ୍ଧି ହେବନି। ହୁଏତ ଭବିଷ୍ୟତରେ ଆମେ ସାଧୁ ବେଶରେ ଲୋକକୁ ଠକିବା, ଲୋକମାନେ ଆମକୁ ପ୍ରତାରକ କହିବେ ଏବଂ ଶେଷରେ ଆମକୁ ହୁଏତ ପୁଣି କର୍ମୀ ଜୀବନକୁ ଯିବାକୁ ପଡ଼ିବ। ଯଦି ଆମେ ସାଧୁ ବେଶରେ ଆସିକରି ଗ୍ରହଣ ନ କରୁ, ଗ୍ରହଣ କରିବା ପାଇଁ ଆମେ ପ୍ରବେଶ କରିଛେ, କିନ୍ତୁ ଆମେ ଯଦି ଗ୍ରହଣ ନ କରିବାରୁ କୌଣସି ସମୟ ତାହେଲେ ଆମକୁ ପୁନର୍ମୂଷିକ ଭବ, ପ୍ରଭୁପାଦ କହୁଛନ୍ତି ପୁନର୍ମୂଷିକ ଭବ ହେବାକୁ ପଡ଼ିବ। ସମସ୍ତେ ଜାଣିଛନ୍ତି ପୁନର୍ମୂଷିକ ଭବ କ'ଣ, ସେଟା ମୁଁ କହୁନି। ସେଥିପାଇଁ ଏଠି ଆମେ ଏଇ ବେଶର ବା ସାଧୁର ଭୂଷଣର ଯେ ମର୍ଯ୍ୟାଦା ଦେବା ପାଇଁ ଚେଷ୍ଟା କରିବୁ ଯେ ନା ମୁଁ ଏଇଟା ପିନ୍ଧିଛି ଶିଖୁଛି, ମୁଁ ଏବେ ନିଶ୍ଚୟ ଏଇଟାକୁ ମର୍ଯ୍ୟାଦା ଦେବି, କିଛି କେତେବେଳେ ଭୁଲ ହେଉଛି ସେଟାକୁ ମୁଁ ସଂଶୋଧନ କରିବା ପାଇଁ ଚେଷ୍ଟା କରିବି। ଆମେ ଅନେକ ସମୟ ଭୁଲ ବାରମ୍ବାର ହେଲେ ବି ସଂଶୋଧନ ହେବା ପାଇଁ ଚେଷ୍ଟା କରୁନା, ସେଥିପାଇଁ ଆମ ମଧ୍ୟରେ କିଛି କିଛି ଭୁଲ ରହିଯାଏ। କିନ୍ତୁ ପ୍ରକୃତ ସାଧୁମାନଙ୍କର ଏଇ ସମସ୍ତ ଶିକ୍ଷା ଆମକୁ ହୃଦୟରେ ଗ୍ରହଣ କରିବା ପାଇଁ ଚେଷ୍ଟା କରିବାକୁ ପଡ଼ିବ ଏବଂ ତାଙ୍କର ସଙ୍ଗ ଅନୁଗମନ କରିବାକୁ ପଡ଼ିବ। ସାଧୁ ସଙ୍ଗ ଶବ୍ଦର ଅର୍ଥ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ପ୍ରଭୁପାଦ କହୁଛନ୍ତି ଅନୁଗମନ କରିବା। କ'ଣ ଅନୁଗମନ କରିବା ନା, ଯେଉଁଟା ସେମାନେ ଆଚରଣ କରୁଛନ୍ତି, ଯେଉଁଟା ସେମାନେ କହୁଛନ୍ତି ସେଟାର ଅନୁଗମନ କରିବା, ତାହେଲେ ଆମେ ସିଦ୍ଧି ଲାଭ କରିପାରିବା। ଆଉ ସେଟାକୁ କୁହାଯାଉଛି ସାଧୁ ସଙ୍ଗ। ପ୍ରଭୁପାଦଙ୍କ ଶରୀରରେ ଗୋଟେ ମଶା କାମୁଡ଼ିକି ବସିଛି, ହଁ, ତ ପ୍ରଭୁପାଦ କହୁଛନ୍ତି ଦେଖ ମୋର ସଙ୍ଗ କରୁଛି, ହଁ, ତ ଭକ୍ତମାନେ କହୁଛନ୍ତି ପ୍ରଭୁପାଦ ମଶାଟା ତାହେଲେ ସଙ୍ଗ କରୁଛି ନିଶ୍ଚୟ। ପ୍ରଭୁପାଦ କହିଲେ ନା, ସେ ତ ରକ୍ତ ଟାଣୁଛି, ମଶାଟା ମୋର ରକ୍ତ ଶୁଶୁଛି, ସେ ମୋର ସଙ୍ଗ କରୁନି। ସଙ୍ଗମାନେ ଏଇଭଳିଆ ନୁହେଁ, ତା ସହିତ ବସିକି ରହିବା, ହାତ ଧରିକି ରହିବା, ଏରକମ ନୁହେଁ। ସାଧୁର କଥାର ଅନୁଗମନ କରିବାକୁ, ଶାସ୍ତ୍ରର କଥାର ଅନୁଗମନ କରିବାକୁ ସାଧୁ ସଙ୍ଗ କୁହାଯାଉଛି। ଶାସ୍ତ୍ରରେ ବହୁ ସାଧୁମାନଙ୍କର ଶିକ୍ଷା ଦିଆହେଇଛି, ସାଧୁମାନଙ୍କର ଆଚରଣ ସମ୍ବନ୍ଧରେ। ଏଠି ପ୍ରଭୁପାଦ ଯେମିତି ପରୀକ୍ଷିତ ମହାରାଜ ଜଣେ ଗୃହସ୍ଥ ରାଜା ଏବଂ ସେ ଜଣେ ସାଧୁ, ଏଠି ପ୍ରଭୁପାଦ କହୁଛନ୍ତି ତାଙ୍କୁ ଉଦାହରଣ ଦେଇକରି, ତାମାନେ ସାଧୁ ସନ୍ନ୍ୟାସୀ ନା ଗୃହସ୍ଥ ନା ବ୍ରହ୍ମଚାରୀ ନା ବାନପନ୍ଥୀ ନା ବ୍ରାହ୍ମଣ କୂଳରେ ଜନ୍ମ ହେଇଛି, ଏଇଟା ବିଚାର କରାହେଇନି। ଏଠି ଭାଗବତ ତାତ୍ପର୍ଯ୍ୟ ଅନୁସାରେ ପ୍ରଭୁପାଦ ସାଧୁ ପରୀକ୍ଷିତ ମହାରାଜଙ୍କ କଥାକୁ ଉତ୍ଥାପନ କରିଛନ୍ତି। ଆମେ ଆହୁରି ଅନେକ ଶାସ୍ତ୍ରରେ ବି ଜାଣୁ, ଭାଗବତରେ ଅମ୍ବରୀଶ ମହାରାଜ, ଅମ୍ବରୀଶ ମହାରାଜ ତ ଗୃହସ୍ଥ, ସେ ବି ସାରା ବିଶ୍ୱର ରାଜା। ଦୁର୍ବାସା ଜଣେ ଋଷି, ବ୍ରାହ୍ମଣ ଋଷି, କିନ୍ତୁ ତାକୁ ସାଧୁ କୁହାହେଉଛି। ଆର୍ ପରି ଅମ୍ବରୀଶ ମହାରାଜ ଆମେ କହୁଛେ ଗୃହସ୍ଥ, ତ ଅମ୍ବରୀଶ ମହାରାଜ ଗୃହସ୍ଥ ହେଲେ ବି ସେ ଜଣେ ବଡ଼ ସାଧୁ, ସାରା ବିଶ୍ୱର ରାଜା ହେଇକି ବି ସେ କୌଣସି ଅଜୁହାତ ଦେଖାଇ ନାହାନ୍ତି। ପରୀକ୍ଷିତ ମହାରାଜ, ଅମ୍ବରୀଶ ମହାରାଜ ଏମାନେ କୌଣସି ଅଜୁହାତ ଦେଖାଇ ନାହାନ୍ତି ଯେ ଆମେ କେମିତି ଭଗବତ ସେବା କରିବୁ, କି ସେମାନେ ଅନ୍ୟ ଭକ୍ତ ବା ସାଧୁମାନଙ୍କର ଅନୁଗମନ କରିଛନ୍ତି ଏବଂ ଭଗବତ ସେବାରେ ନିଜକୁ ନିଯୁକ୍ତ କରିଛନ୍ତି। ଅମ୍ବରୀଶ ମହାରାଜ ତାଙ୍କର କେତେ ବଡ଼ ବିପଦ ଆସିଛି, ଅମ୍ବରୀଶ ମହାରାଜଙ୍କର କେତେ ବଡ଼ ବିପଦ ଆସିଛି, ଦୁର୍ବାସା ଋଷି ବ୍ରାହ୍ମଣ ସେ ଅସୁର ସୃଷ୍ଟି କରି ତାଙ୍କୁ ବଧ କରିବା ପାଇଁ ଚେଷ୍ଟା କରିଛନ୍ତି, କିନ୍ତୁ ତାଙ୍କର ଶକ୍ତି ଥିଲା ରାଜା ହିସାବରେ ଦୁର୍ବାସା ଋଷିକୁ ବି ଶାସ୍ତି ଦେବା ପାଇଁ। ପ୍ରଭାଦେଜୀ କହୁଛନ୍ତି ଜଣେ ସାଧୁର କ୍ଷମତା ଅଛି ଅନ୍ୟକୁ ଶାସ୍ତି ଦେବାର, ହଁ, ଏମିତି କ୍ଷମତା ଅଛି। ଆବେଳେ ପୁଣି ଅମ୍ବରୀଶ ମହାରାଜ ପରୀକ୍ଷିତ ମହାରାଜ ସେମାନେ ରାଜା ବି, ତାଙ୍କର ବି କ୍ଷମତା ଅଛି ଯେ କୌଣସି ବ୍ୟକ୍ତି କିଛି ଭୁଲ କଲେ ତାକୁ ଶାସ୍ତି ଦେବାର, କିନ୍ତୁ ଏଇଠି ତାଙ୍କର ଯେ ପ୍ରକୃତ କ୍ଷମାଶୀଳ, ଯେ ପ୍ରକୃତ ସାଧୁ, ତାଙ୍କର ଯେ ଭୂଷଣ କ୍ଷମାଶୀଳତା, ସେମାନେ ଏଇଟା କରିନାହାନ୍ତି। ଶିବଜୀ ଯେତେବେଳେ ପାର୍ବତୀ ଦେବୀ ଚିତ୍ରକେତୁ ରାଜାକୁ ଅଭିଶାପ ଦେଲେ ଯେ ତୁମେ ଅସୁର ହେଇଯାଅ, ଆ ଚିତ୍ରକେତୁ ରାଜା ସଙ୍ଗେ ସଙ୍ଗେ ଆସିକିରି ତାଙ୍କ ପାଦ ତଳେ କହିଲେ ହଁ ମାତା, ହଁ ମୋତେ, ମୁଁ ଯେ ଅସୁର ହେବି ଆପଣ ଆଶୀର୍ବାଦ କରିଛନ୍ତି, ମାନେ ଅଭିଶାପ ଦେଇଛନ୍ତି, ମୁଁ ଏଇଟାକୁ ଆଶୀର୍ବାଦ ରୂପରେ ଗ୍ରହଣ କରୁଛି, ଠିକ୍ ଅଛି, କିଛି ଅସୁବିଧା ନାହିଁ, କିନ୍ତୁ ମୁଁ ଯେମିତି କୌଣସି ଦିନ ଭଗବାନଙ୍କୁ ଭୁଲି ନଯାଏ ଏ ଆଶୀର୍ବାଦ କରନ୍ତୁ। ଶିବଜୀ କ'ଣ କହିଲେ, ପାର୍ବତୀ ଦେଖ ତୁମେ ଏଠି ବୈଷ୍ଣବ ପାଖରେ ହାର ମାନିଯାଇଛ, ହାରିଯାଇଛ, କାହିଁକି ନା ଏଇ ଚିତ୍ରକେତୁ ରାଜାର ଏମିତି କ୍ଷମତା ଥିଲା ତୁମକୁ କ୍ଷତବ୍ୟକ୍ଷତ କରିଦେଇପାରିଥାନ୍ତା ଅଭିଶାପ ଦେଇକିରି, ସେ ଏମିତିକା ଶକ୍ତିଶାଳୀ ବ୍ୟକ୍ତି ଥିଲା, କିନ୍ତୁ ଦେଖ ବୈଷ୍ଣବରେ ଏଇଟା ହିଁ ମହତ୍ତ୍ଵ, ସେ କୌଣସି ପ୍ରତିକାର ବା ପ୍ରତିଶୋଧ ନେବାର ମାନସିକତା ରଖିନାହାନ୍ତି। ସେଇବେଳେ ଆମେ ଦେଖୁଛେ ଯେ ସବୁ ଗୃହସ୍ଥ ରାଜା ସାରା ବିଶ୍ୱକୁ ପରିଚାଳନା କରନ୍ତି, ଆମେ ତ ଦୁଇ ଚାରି ଜଣ ପିଲାକୁ ବା ଝିଅ ପୁଅଙ୍କୁ ପରିଚାଳନା କରୁଛେ, ଆମେ ସେତେବେଳେ ବିଡ଼ମ୍ବନାରେ ପଡ଼ୁଛେ, କେତେ ନା ନା ମୋର ଏଇ ଝିଅ ପୁଅ ରହିଛନ୍ତି, ସବୁ ଦେଖିବାକୁ ପଡ଼ୁଛି, ବ୍ୟବସାୟ ଦେଖିବାକୁ ପଡ଼ୁଛି, ସେଥିପାଇଁ ମୁଁ ଏଇରକମ କରିପକିନି, ଆମେ ଭାବି କାହାରିକୁ ମୁଁ ଏଇରକମ ଅଭିଶାପ ଦେଇଦେନି, ପ୍ରତିଶ୍ରୁତିଟା ନେଇନେଲି, ହଁ ଅନେକ ସମୟ ଆମେ ବୈଷ୍ଣବ ବେଶରେ ବି କରିପକୁଛେ, କାହାରିକୁ ଏକଦମ ଏମିତି ଭାବରେ କଠୋର ବଜ୍ର ଦୃଷ୍ଟି ଦେଖୁଛେ, ବଜ୍ର ଅଭିଶାପ ଦେଇଦେଉଛେ ବି, ଆଉ କେତେବେଳେ ଆମେ ତାଙ୍କୁ ଏକଦମ କୁଦୃଷ୍ଟି ଦେଖୁଛେ, ନା ଆଉ ତୁମ ସହିତ ମୋର ଆଉ କୌଣସି ସମ୍ପର୍କ ନାହିଁ, କନେକ୍ସନ୍ ନାହିଁ, ଏଇଟା ଆମେ କରିପକୁଛେ। ତ ଏଇଟା ଆମକୁ ଅଭ୍ୟାସ କରିବାକୁ ପଡ଼ିବ, ଯେ ଶୁଣିକିରି ଶ୍ରବଣ କରିକିରି ବାରମ୍ବାର ଶୁଣିକିରି ନିଜକୁ ଚେଷ୍ଟା କଲେ ଓ ମୋ ମଧ୍ୟରେ ଏଇଭଳି ଆସୁଛି ନା ମୁଁ କେମିତି ସଂଶୋଧିତ ହେବି, ଏଗୁଡ଼ିକ ମୋ ମଧ୍ୟରେ ସବୁ ସମୟ ଆସୁଛି। ଏଇ ଓଡ଼ିଶାରେ ମୁଁ ଦେଖିଛି ଆଗରୁ କେତେ ସିନିୟର ଜୁନିୟର ଭକ୍ତମାନଙ୍କ ମଧ୍ୟରେ ଆମେ ପରସ୍ପର ମଧ୍ୟରେ କେତେ ଦ୍ୱନ୍ଦ୍ୱ ଝଗଡ଼ା ଝାଟି ଏବେ ବି ରହିଛି ଦ୍ୱନ୍ଦ୍ୱ। କେହି କାହାରି ଘରକୁ ଯାଉନେ, ମୁଁ ଭାବୁଛି ମୁଁ ଜଣେ ଶ୍ରେଷ୍ଠ ବୈଷ୍ଣବ, ମୋ ଚରଣରେ ସେ ଅପରାଧ କରିଛି, ମୁଁ ତାକୁ କାହିଁ କ୍ଷମା କରିନି, ସେ ଆସି କ୍ଷମା ଚାହୁଁ। କିନ୍ତୁ ମୁଁ ଦେଖିଛି ମୁଁ ଯେତେବେଳେ ଆସିଥିଲି ସିନିୟର ଭକ୍ତମାନଙ୍କୁ ମୁଁ କହିଲି ତୁମେ ସମସ୍ତେ କ୍ଷମା ଚାହୁଁ ଜୁନିୟର ଭକ୍ତ ପାଖରେ, ସେମାନେ ତୁମେ ଆଚରଣ କରିକି ଦେଖାଅ। ତ ଦେଖାଗଲା କିଛି ଭକ୍ତ ସେଥିରେ ଶାନ୍ତ ହେଲେ, ଆମେ ଏବେ କିନ୍ତୁ ବୁଝିବା ଉଚିତ ଯେ ସିନିୟର ମାନେ କ୍ଷମା ଚାହୁଁଛନ୍ତି, ଜୁନିୟର ମାନେ ଭାବୁଛନ୍ତି ଆମେ ଏଥର ସେମାନେ ଆମେ ଶ୍ରେଷ୍ଠ ହେଇଯାଇଛେ। ତ ଏଇଟା ଠିକ ନୁହେଁ। ଏଇଟା ଶିକ୍ଷା କରିବା ଦରକାର, ଜ୍ୟେଷ୍ଠ ବ୍ୟକ୍ତି ଆଚରଣ କରିକି ଶିଖାନ୍ତି ଆମକୁ ଶିଖିବା ପାଇଁ, କିନ୍ତୁ ଆମେ ଯଦି ଅହଙ୍କାରୀ ହେଇଯାଉ ସେଟା ଗ୍ରହଣ ଆମେ ବଡ଼, ଆମେମାନେ ଆମ ପାଖରୁ କ୍ଷମା ଚାହିଁଛନ୍ତି, ତ ଏଇଟା ଖରାପ ଜିନିଷ। ତେଣୁ ଆମେ ଭଗବତ ଭକ୍ତିରେ ଅନୁଶୀଳନରେ ଅଭ୍ୟାସ କରିବା ପାଇଁ ପ୍ରବେଶ କରୁଛୁ ମାନେ ଆମକୁ ବୟସ ହେଉଛି, ମାନେ ଭକ୍ତି ଜୀବନରେ ଆମର ଅଧିକାରଟାକୁ ଆମକୁ ଗ୍ରହଣ କରିବାକୁ ପଡ଼ିବ, ଯେନ କ୍ଷମାଶୀଳ ଯେ ମୋତେ ହେତେ ହେବ, ମୋତେ ଯେତେ ଖରାପ କଥା କହିଲେ ବି ଏଇଠି କହୁଛନ୍ତି ପ୍ରଭୁପାଦ, ସେ ତ ବିଷୟୀ, ସେ ତ ଜାଣେ ନା କ'ଣ କାହାକୁ କହିବାକୁ ପଡ଼େ। ସିନିୟର ଭକ୍ତ ଯେଉଁମାନେ ନିଜେ ଭାବୁଛନ୍ତି ଯେ ଭାବୁଛେ ମୁଁ ଜଣେ ସିନିୟର, ମୁଁ ଏତେ ବର୍ଷ ଧରିକି ଦୀକ୍ଷା ନେଇଛି, ତେଣୁ ସେମାନଙ୍କର ଉଚିତ ଏଇ ଭାଗବତ ଶିକ୍ଷା ଅନୁସାରେ ଯଦି ସେ ସିନିୟର କହିବେ ମାନେ ସେ ଜ୍ୟେଷ୍ଠ ବୈଷ୍ଣବ ନିଜେ ଯଦି ଭାବିବେ ତାହେଲେ ତାର କ୍ଷମା କରିବାର ଏ ଗୁଣଟା ବି ରହିବା ଦରକାର। ଆଉ ଯଦି କ୍ଷମା କରିବାର ଗୁଣ ନ ରୁହେ ତାହେଲେ ଆମେ ସିନିୟର କହିବା, ଜ୍ୟେଷ୍ଠ ବୈଷ୍ଣବ କହିବା, ତାହେଲେ କ'ଣ ହେଲା, ତାହେଲେ ଆମେ ଧରା ପଡ଼ିଯାଉଛେ ଯେ ଆମେ ସିନିୟର ନୁହଁ। ଯଦି କାହାକୁ କ୍ଷମା ନ କରୁ, କାହାରି କେହି ତା ଘରକୁ ନ ଯାଉ, ତାର ତା ସହିତ କଥା ନ କହୁ, ତାହେଲେ କ'ଣ ହେବ, ଏକି ଗୁରୁ ଭାଇ ମଧ୍ୟରେ ଏକି ବୈଷ୍ଣବ ମଧ୍ୟରେ ଯଦି ଆମେ ତା ସହିତ ବିରୂପ ଭାବ ରଖୁ ତାହେଲେ ବୁଝିବାକୁ ପଡ଼ିବ ଯେ ଆମେ କେବଳ ନାଁରେ ସିନିୟର, ବୟସରେ ସିନିୟର, ଦୀକ୍ଷାରେ ସିନିୟର, କିନ୍ତୁ ଭକ୍ତିରେ ସିନିୟର ନୁହଁ, ଭଗବତ ଭକ୍ତି ଅନୁଶୀଳନରେ ସିନିୟର ନୁହଁ। ଆମେ ଅନ୍ୟ କନିଷ୍ଠ ଭକ୍ତ ଯେଉଁମାନେ ନୂଆ ଆସିଛନ୍ତି ସେମାନେ ତ ଦେଖାଯାଉଛି କ୍ଷମା କରୁ ମାନେ ଯାଇକିରି କ୍ଷମା ଚାହୁଁଛନ୍ତି, ବା ସେମାନେ ଯାଇକିରି ଅନେକ ଭଗବତ ଭକ୍ତିର ଯେ ଗୁଣଗୁଡ଼ିକ ତାଙ୍କ ମଧ୍ୟରେ ପ୍ରକାଶ ପାଉଛି, କିନ୍ତୁ ସେମାନେ ଭକ୍ତିର ଉନ୍ନତି କରୁଛନ୍ତି କିନ୍ତୁ ଆମେ କରିପାରୁନୁ। ତ ଏଇଟା ଆମକୁ ବୁଝିବାକୁ ପଡ଼ିବ ସବ ସମୟ ଯେ ଭଗବତ ଭକ୍ତି ଭକ୍ତିରେ ଉନ୍ନୟନରେ ଆମେ ସିନିୟର ହେବା ଦରକାର, କିଏ କେତେବେଳେ ଆସିଛି ସେଥି ନୁହେଁ। ଯଦିଓ ସଦାଚାର ଅନୁସାରେ ଅନେକ ଦିନ ଆଗେ ଗୁରୁମାଚ କହୁଥିଲେ ଯେ ଯେତେବେଳେ ଦୀକ୍ଷା ନିଏ କେହି ଜଣେ ଯଦି ପ୍ରଥମ ଗୁରୁଦେବ ତାଙ୍କୁ ନାମକରଣ କରନ୍ତି, ଦୀକ୍ଷା ଦିଅନ୍ତି, ମନ୍ତ୍ର ଦିଅନ୍ତି, ପ୍ରଥମ ନାମକରଣ କରନ୍ତି, ସେ ତ ଛୋଟ ପିଲା, ହୁଏତ 13 ବର୍ଷର ବୟସର ପିଲା, କିନ୍ତୁ ଆଉ ଜଣେ ହୁଏତ 80 ବର୍ଷର ବୁଢ଼ା, କିନ୍ତୁ ଦୀକ୍ଷା ପାଉଛି ଜଣେ 13 ବର୍ଷର ପିଲା ପ୍ରଥମ, ସେ ସିନିୟର ଗୁରୁ ଭାଇ, ଆଉ ଜଣେ 80 ବର୍ଷର ବୁଢ଼ା ସେ ଦୀକ୍ଷା ନେଉଛି ପରେ, ସେ ଜୁନିୟର ଗୁରୁ ଭାଇ, କିନ୍ତୁ ବୟସ ଅନୁସାରେ ସିନିୟର ଆର୍ ଏ ବୟସ ଅନୁସାରେ ଜୁନିୟର, କିନ୍ତୁ ଦୀକ୍ଷା ଭଗବତ ଭକ୍ତି ଅନୁସାରେ ଦେଖାଯାଉଛି ସେ ସିନିୟର, କିନ୍ତୁ ସଦାଚାର ଅନୁସାରେ ଏଇଭଳି ଆମକୁ ଆଚରଣ କରିବାକୁ ପଡ଼େ। କିନ୍ତୁ ଜଣେ ବୟସର ଜୁନିୟର ତାର ମନୋଭାବ ରଖିବା ଉଚିତ, ଓ ଆପଣ କେତେ ବୟସ୍କ, 80 ବର୍ଷର ବୟସର ଲୋକ ଦୀକ୍ଷା ଆଗେ ନେଲେ ବି ତାକୁ ସେ ସମ୍ମାନ କରିବ। ଆବେଳେ ପୁଣି ଅନେକ ସମୟ କିଏ ଦୀକ୍ଷା ଆଗେ ନେଇଛି ଆମେ ପରେ ନେଇଛୁ, କେତେବେଳେ ଆମକୁ ଦେଖିବାକୁ ପଡ଼ିବ ଜଣେ ମାୟାପୁର ବା ମନ୍ଦିରରେ ବ୍ରହ୍ମଚାରୀ ସନ୍ନ୍ୟାସୀ, ମୁଁ ଆଗରୁ ଦୀକ୍ଷା ନେଇଛି, ସେ ତ ମୁଁ ଗୃହତ୍ୟାଗ କରିପାରିନି, ସେ ଗୃହତ୍ୟାଗ କରିପାରିଛନ୍ତି, ସେ ବ୍ରହ୍ମଚାରୀ, ସେ କମ୍ ବୟସ ହେଲେ ବି ମୋ ପାଖରେ ସିନିୟର ଜ୍ୟେଷ୍ଠ, ମୁଁ ଗୃହତ୍ୟାଗ କରିପାରିନି। କି ଜଣେ ବ୍ରହ୍ମଚାରୀ ସେ ଯେତେବେଳେ ଗୃହତ୍ୟାଗ କରିକି ଆସିଛନ୍ତି ତାଙ୍କର ଅହଙ୍କାରୀ ହେବା ଉଚିତ ନା, ଏମାନେ ସିନିୟର ଗୁରୁ ଭାଇ ହେଲେ ବି ମୁଁ ମନ୍ଦିରରେ ରହିଛି, ମୁଁ ବ୍ରହ୍ମଚାରୀ, ମୁଁ ଏମାନଙ୍କୁ ଶାସନ କରିବି, ତାଙ୍କୁ ମୁଁ ମୋ ଅଣ୍ଡାରରେ ସେମାନେ ରହିବେ, ଏଇଭଳିଆ ଭାବ ବି ବ୍ରହ୍ମଚାରୀ ମଧ୍ୟରେ ବି ରହିବା ଉଚିତ ନୁହେଁ। ପରସ୍ପର ମଧ୍ୟରେ ଆମକୁ ଆଦାନ ପ୍ରଦାନ ଏମିତି କରିବାକୁ ପଡ଼ିବ ଯେମିତି ଆମେ କେହି প্রত্যেক প্রত্যেকের সেবক মনোভাব এটা আসে, সেবা করিবার মনোবৃত্তি, সেটা আসলে কোণ হব তাহলে দ্বন্দ্ব আমি মুক্ত হয়ে পড়ি, বড় ছোট এইসব দ্বন্দ্ব আমি মুক্ত লাভ করে পার। সেই ভগবত ভক্তিটা এরকম যে আমাকে সিনিয়র জুনিয়র ভগবত ভক্তির মাধ্যমে আমাকে উন্নতি করা পড়ব। সেই প্রভুপাত বা গুরু মহারাজ কেছেন যে ভক্ত মানুষ ভগবত ভক্তির উন্নতিপ্রাই সবু সময় সাধুসঙ্গ করা দরকার। আমি সাধুসঙ্গকে যাওন, নামট সঙ্গকে যাওন, গুরুমা নামট সঙ্গ তৈরি করলে কণপ্রাই না শিখু দয়াড়ু কৃপাড়ু মহাপ্রভু নিত্যানন্দ প্রভুঙ্ দ্বারা এই নামট প্রত্যন করছেন, কিন্তু আমি প্রথম প্রথম নামট প্রচার খুব সুন্দর করছিল, কিন্তু আমট প্রচার বন্ধ হয়ে যাই ওড়শায়, নামট প্রচার নাম বি নাই। আমি আমটক আস, আমি তোমার নামটক যু কী এইভাবে মনোভাব আসছে। আমি পুরোনা ভক্ত, তোমাকে আম কথা শুনে পড়ব, বা আমার এই নামটক আমি যে তৈরি করেছিল সেটা তো আমাকে কেউ সম্মানিত করলে, কিন্তু নামট যা বন্ধ করে দেল। গুরুমাজকে আমি কহিল দীক্ষা সময় যে আমি নামট প্রচার করবু, আপনার সাহায্য করবু, কিন্তু আমি নিজের নামট সঙ্গকু যাওন আর নামট প্রচার করবু কম। আবার পুঁজি গুরুমাজ কলে তুমি উপচক্র চক্র মহাচক্র মালা সেনাপতি এইসব তৈরি কর, তো নামট সঙ্গে যেত দায়িত্ব নিও, গোটে সঙ্গে সপ্তাহের বস, আমি আারটা সঙ্গকে নিয়ে গোটে উপচক্র সম্মিলন কর, সেটি জন দায়িত্ব নিও সিনিয়র গুরুভ্রাতা হিসাবে যে সমস্ত শিখাও তাঁক যাও। কিন্তু আমি সেই গ্রুপ দেখবা চেষ্টা করুন, আুরুমাজ কে তুমি বড় নামট সঙ্গকে ভাঙ্গি দিও, যেত ছোট করে দিয়া হচ্ছে সেতবে কুয়া হচ্ছে, তো আমি দুইটা দল হয়ে গেলু, হ্যাঁ দুইটা দল করে দিয়া হল কী আমি আামট যাবুনি, প্রচারক আমি মানিবুনি, আমার দল কী দুইটা দল করে দিয়া হল, লোক কম ভাববে। বালেশ্বর শুনলি এরকম যে ভক্ত মানক নামট সঙ্গকে দুই ভাগ করে দিয়া হয়েছে, তো আমার প্রচারক মানে ভাগ করছেন কী, সে নিজ মন ইচ্ছার করছেন, সে মন ইচ্ছার করু না। গুরু মহারাজ কেছেন যে আমার ভক্ত মানক সহ বেশি আদান প্রদান করা হব পরস্পর মধ্যে, তাহলে যদি অনেক বড় গ্রুপ হুয়ে তাহলে আদান প্রদান করা খুব কঠিন হব। এটি অনেক ভক্ত সমস্ত সহ কি কথা কহিহব, কহিহবনি, তেমন নামট সঙ্ঘটা যেমি সপ্তাহের ছোট ছোট করি হোক, বড় গ্রুপকে ছোট করে দিয়া হোক, আর সে পরস্পর আদান প্রদান করে পে, সমস্ত সমস্ত সুযোগ পাইবে। কিন্তু আমি কম করু না, যেতে জন জাঁচু কীর্তন, যেতে জন জাঁচু কহবার, সে ছাড়া ও অন্য মানুষ আমি সুযোগ দেবানি। তো গুরুমাজ কলে না, যে ছোট ছোট গ্রুপ হুয়ে তাহলে সমস্ত সুযোগ নেবে, সমস্তে শিখবে, আর যে শিখিছেন সে শিখাইবে। এটা গুরু মহারাজ কিন্তু শিখাইব, তো যদি আদান প্রদান নামট মহামিলন নুহে লেকচার দেওয়া, নামট মহামিলন মানে আদান প্রদান করব শিখবা, আর যেতবে এরকম বড় সভা হব বিভিন্ন জায়গায় গাঁকু যাই আমি লোক মানুষ শ্রদ্ধাবান কেমিতি তৈরি করব, ভক্তিমন ঠাকুর কহুলে যে গাঁ গহলি যাই বজারে যাই তুমি সভা আয়োজন কর, আনাউন্স কর, লোক মানুষ কো এটি আমার হরে কৃষ্ণ উৎসব হব, হ্যাঁ ভাগবত কথা হব, আপন মানে আসন্তু, তো লোক মানে সেটি আসবে, সেতবে যে মানে হরিকথা বেশি কইপারন্তি, কীর্তন ভালো গাইপারন্তি, সেতবে সে মানে কীর্তন করিবে, সেটি সে মানে বক্তৃতা দেবে, যাহাতে নূয়া লোক মানে সে মানে শ্রদ্ধাবান হয়ে পারন্তি, মানে বিশ্বাস করন্তু করিপারন্তি, ও কৃষ্ণ হচ্ছেন ভগবান, তাঙ্কর নাম করিবা আমার পরম কর্তব্য, এই সভারে সে মানে শিক্ষা দেবে। কিন্তু অনেক সময় আমি ও আমাকে কিছু কইতে দিয়া হোনি, সভার নুহে, হ্যাঁ সভার বহু লোক যে মানে নূয়া নূয়া লোক আসছেন সে আমি পরিচয় করে দিয়ে পারু, দেখুন এ চাকরি করতে লোককে শ্রদ্ধাবান তৈরি করা, এ চাকরি করতে বড় অফিসর জনে দেখুন সে স্বামী স্ত্রী ঝিও পুয়ো গীতা ভাগবত পড়ুছেন প্রসাদ খাওছেন, তুমি তোমার উপলব্ধি গোটে কুহ কেমি তুমি ভক্ত হলো, କ'ଣ ପାଇଁ ସେଇଟା ଲେକ୍ଚର୍ ଦେବା ପାଇଁ ନୁହେଁ। ତ ସେଇ ସଭାରେ ସେ ଯେତେବେଳେ କିଛି କହିବେ ତାହେଲେ ଅନ୍ୟ ଲୋକମାନେ ଶୁଣିବେ, ଓ ତାଙ୍କର ଉପଲବ୍ଧି ହେବ ଯେ ଏ ଯଦି ବଡ଼ ଅଫିସର ହେଇକିରି ଚାକିରି କରିକିରି ଗୃହସ୍ଥ ଆଶ୍ରମରେ ରହିକିରି କୃଷ୍ଣ ଭକ୍ତି କରିପାରୁଛନ୍ତି ତାହେଲେ ମୁଁ କାହିଁ କରିପାରିବିନି। ଆଉ ବେଳେ ଜଣେ ଗରିବ ଲୋକକୁ ଛିଡ଼ା କରିକିରି ଦେଖ ଏ ରିକ୍ସା ଟାଣେ, ଏ ରିକ୍ସା ଟାଣିକି ବି ଏ କୃଷ୍ଣ ଭକ୍ତି କରୁଛି। ସେ ଯେତେବେଳେ କହିବ ମୁଁ ରିକ୍ସା ଟାଣେ ମୁଁ କେମିତି ଭଗବତ ଭକ୍ତି କରୁଛି, ସେ ଯେତେବେଳେ କହିବ ତେଣୁ ଅନ୍ୟ ଲୋକ ଯେଉଁମାନେ ରିକ୍ସା ଟାଣୁଥିବା ଲେବାରି ଖାଟୁଥିବେ ସେମାନେ ବି ଦେଖିବେ, ଓ ଏଇ ଲୋକମାନେ ଯଦି କରିପାରନ୍ତି ତାହେଲେ ମୁଁ କାହିଁକି ଅଜୁହାତ ଦେଉଥାଏ ଯେ ନା ନା ଆମେ ଗରିବ ଲୋକ ମୂଲ ଖାଟୁ ରିକ୍ସା ଟାଣୁ ଆମେ କେମିତି କୃଷ୍ଣ ଭକ୍ତି କରିବୁ ଆମର ସମୟ କାହିଁ। ଯେତେବେଳେ ଏମାନେ ପ୍ରାକ୍ଟିକାଲ ଦେଖିବେ ସେତେବେଳେ କ'ଣ ହେବ ନା ଅନ୍ୟ ଲୋକମାନେ ବି ଆଗିକି ଆସିବେ। ଅନେକ ସମୟ ସଭାରେ ଅନେକ ଏବେ ଆମେ ସବୁ ବଡ଼ ବଡ଼ ସଭା ହେଉଛି ଅନ୍ୟାନ୍ୟ ଜାଗାରେ ସେଠି କହୁଛୁ ତୁମେ କୁହ ତୁମେ କିଛି ସମୟ କୁହ, ତୁମେମାନେ ସେଟା ଭାବିବା ଉଚିତ ନା ତାଙ୍କୁ ବକ୍ତୃତା ଦେଇତେ କୁହାଯାଉଛି। ତାଙ୍କର ଉପଲବ୍ଧି ଦୁଇ ଚାରି ମାନେ ଦଶ ମିନିଟ୍ ବା ପାଞ୍ଚ ମିନିଟ୍ ସେଥିରେ କହିବେ ଅନ୍ୟ ଲୋକମାନଙ୍କୁ ଆକୃଷ୍ଟ କରିବା ପାଇଁ। କିନ୍ତୁ ନାମଟ ମହାମିଳନରେ ସପ୍ତାହରେ ହେବ ଆଉ ସପ୍ତାହରେ ଆମକୁ ବସିବାକୁ ପଡ଼ିବ, କିନ୍ତୁ ଗୁରୁ ମହାରାଜଙ୍କର ଆଦେଶ ହିସାବରେ ମୁଁ ଏଇଟା ପାଳନ କରିବି। ଶିଷ୍ୟର କର୍ତ୍ତବ୍ୟ ଏଇଟା ଶାସନ ଯେ ନା ଗୁରୁ ମହାରାଜ କହିଛନ୍ତି ନାମଟ ମହାମିଳନ ମୁଁ କରିବି, ତ ଆମର ଗୋଟେ ବଡ଼ ଗ୍ରୁପ୍ ଅଛି ଆମେ ଛୋଟ କରିବା ଗୁରୁ ମହାରାଜ କହିଛନ୍ତି ତାହେଲେ ମୁଁ ଏଇଟା କରିବି ତାହେଲେ ମୁଁ ଶିଷ୍ୟ। ଆଉ ଯଦି ଆମେ ଛୋଟ ନ କରିକିରି ନ ଭାଙ୍ଗିକିରି ଗୋଟେ ଦଳରେ ରଖିକିରି ନିଜେ ଏକା ଲିଡ଼ର ହେବା ଅନ୍ୟ କାହାରିକୁ ଲିଡ଼ର କରିବା ପାଇଁ ଦେବାନି ତାହେଲେ ସେଇଟା ଗୁରୁ ମହାରାଜକୁ ମାନା ହେଉନି, ତାହେଲେ ମୁଁ ନିଜେ ଗୁରୁ ହେଇଯାଉଛି। ତ ସେଇଟା ଯେମିତି ନ ହୁଏ ସେଥିପାଇଁ ଆମକୁ ଚେଷ୍ଟା କରିବାକୁ ପଡ଼ିବ। ସେଇଟା ବିଶେଷ କରି ଏଇ ଏଲାକାରେ ବେଶୀ ସିନିୟର ଗୁରୁ ଭାଇ ଅଛନ୍ତି, ଗୁରୁ ମହାରାଜଙ୍କର ପ୍ରଥମ ଶିଷ୍ୟ ରହିଛନ୍ତି ଏଇ ଏଲାକାରେ, ହଁ ଅନ୍ୟାନ୍ୟ ସିନିୟର ଗୁରୁ ଭାଇମାନେ ଅଛନ୍ତି, ତ ସେମାନଙ୍କର ଉଚିତ, ହଁ ମୁଁ ଅନୁରୋଧ କରିବି ଭିକ୍ଷା ଚାହିଁବି ଯେ ସେମାନେ ବାହାରିବେ, ବୁଢ଼ା ହେଇଯାଇଛି କହିକିରି ଘରେ ବସିବେନି। ପ୍ରଭୁପାଦ ବୁଢ଼ା ହେଇଯାଇକି କହିକିରି ବସିନାହାନ୍ତି ନଥିଲେ, ଆମର ପ୍ରତିଷ୍ଠାତା ଆଚାର୍ଯ୍ୟ ପ୍ରଭୁପାଦ ତାଙ୍କ 70 ବର୍ଷର ବୁଢ଼ା, କିନ୍ତୁ ସେ ବାହାରିକି ଯାଇଛନ୍ତି ଆମେରିକାକୁ, ତାଙ୍କୁ କେତେ ବାଧା ଆସିଛି ତେବେ ବି ସେ ଅଭିମାନ ଶୂନ୍ୟ ହେଇକି ପ୍ରଚାର କରିଛନ୍ତି। ତ ସେଥିପାଇଁ ଆମର ସିନିୟର ଗୁରୁ ଭାଇ ବା ଯେ ବୟସରେ ବି ବୁଢ଼ା ଆର୍ ଭକ୍ତିରେ ବି ବୁଢ଼ା, ତ ତାଙ୍କର ଆଦାନ ପ୍ରଦାନରେ ଆମେ ଯେଉଁମାନେ କନିଷ୍ଠ ଭକ୍ତ ଆମେ ଶିଖିବୁ, ଓ ଏମାନେ ବୟସ ହେଇଯାଇଛନ୍ତି ତେବେ ବି ଆମ ପାଖକୁ ଆସୁଛନ୍ତି ନା ଆମେ ଶିଖିବୁ କିଛି ତାଙ୍କ ପାଖକୁ ଯିବା, ସେତେବେଳେ ସେମାନେ ଶିଖିଯିବେ ଆମେ ତାଙ୍କ ପାଖକୁ ଯିବା। ତାହେଲେ ଜୁନିୟର ଭକ୍ତମାନେ ବି ଚେଷ୍ଟା କରିବେ ନା ମୁଁ ତାଙ୍କ ପାଖକୁ ଯିବି ମୁଁ ଶିଖିବି କିଛି। ଆପଣ କୁହନ୍ତୁ ଗୁରୁ ମହାରାଜ କେମିତି ଆପଣଙ୍କ ସହିତ ଆଦାନ ପ୍ରଦାନ କରିଥିଲେ, କେମିତି ଆସିଥିଲେ ଏଠିକି, ଗୁରୁ ମହାରାଜ କ'ଣ କହିଥିଲେ ସେଟା ଆମକୁ ଶିଖାନ୍ତୁ। ତ ସେଥିପାଇଁ ଆମକୁ ବିଭିନ୍ନ ଆଚରଣ କରିକିରି ହଁ ଶିଖିବାକୁ ପଡ଼ିବ। ଆମେ ଯଦି କିଛି ସମ୍ମାନ ଆଶା କରୁଛୁ ତାହେଲେ ସମ୍ମାନ ଦେବାକୁ ପଡ଼ିବ। ଏଇଠି ଯଦି ଆମେ ଗୋଟେ ସେ ପ୍ରାକ୍ଟିକାଲ କରୁ ତାହେଲେ ବୁଝିହେବ ଯେ କେମିତି ଅନ୍ୟକୁ ସମ୍ମାନ ଦେଲେ ଆମେ ନିଜେ ନିଜେ ସମ୍ମାନ ପାଇବା। ଏଇଟା ଯଦି କରାହୁଏ ତାହେଲେ ବୁଝିପାରିବେ, କରାହେବ କେମିତି ଗୋଟେ ପ୍ରାକ୍ଟିକାଲ ଜିନିଷ କଲେ ଭଲ, ଦଶ ମିନିଟ୍ ହଁ ବା ସାତ ମିନିଟ୍ ଲାଗିବ, ହଁ କାଗଜ ନେଇ ଆସ, କିଛି କାଗଜ ନେଇ ଆସ, ଛିଡ଼ିକିରି ଦଶଟା କର, ଦଶଟା ଛୋଟ ଛୋଟ କର, ସମସ୍ତଙ୍କୁ ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ। ତ ଭଗବାନ ଶ୍ରେଷ୍ଠ, କିନ୍ତୁ ଭଗବାନ କାହିଁକି ଶ୍ରେଷ୍ଠ, କାହିଁକି ଶାସ୍ତ୍ରରେ କୁହାଯାଏ ଅନୁର ଅନ୍ୟାନ ମହତ ମହିୟାନ, ଭଗବାନ ସବୁଠୁ ବଡ଼ଠୁ ବଡ଼ ହେଇପାରନ୍ତି ଆଉ ସବୁଠୁ ଛୋଟଠୁ ଛୋଟ ହେଇପାରନ୍ତି, ସେଥିପାଇଁ ସେ ଭଗବାନ। ଆଉ ତାଙ୍କର ଭକ୍ତ ବି ଠିକ୍ ସେଇଭଳିଆ, ଦେଖନ୍ତୁ ଅମ୍ବରୀଶ ମହାରାଜ ସେ ଗୃହସ୍ଥ, ହଁ ଏବଂ ଦୁର୍ବାସା ଋଷି ବ୍ରାହ୍ମଣ ଋଷି, କିନ୍ତୁ ସେ କ୍ରୋଧାନ୍ୱିତ ହେଉଛନ୍ତି, କିନ୍ତୁ ଅମ୍ବରୀଶ ମହାରାଜ ଟିକେ ବି କ୍ରୋଧାନ୍ୱିତ ହେଇନାହାନ୍ତି, ହେଇଛନ୍ତି ସେ ବରଞ୍ଚ କହୁଛନ୍ତି ଭଗବାନ ଆପଣଙ୍କୁ ଯଦି ଇଚ୍ଛା ହୁଏ ଏ ଦୁର୍ବାସା ସୃଷ୍ଟ ଅସୁର ଦ୍ୱାରା ମୋର ମୃତ୍ୟୁ ହଉ, କିନ୍ତୁ ଯଦି ଆପଣ ଚାହାନ୍ତି ଯେ ମୁଁ ରକ୍ଷା ପାଇବି ଆପଣଙ୍କର ସେବା ପାଇଁ, ତ ସେଟା ଆପଣଙ୍କର ଇଚ୍ଛା, ସେଟା ଯେଟା ଆପଣଙ୍କର ଇଚ୍ଛା, ଏଇଟା ମୋର ପୂର୍ବ କର୍ମ ଅନୁସାରେ ଏଇଟା ହୁଏତ ସଂଗଠିତ ହେଉଛି, ଆପଣ ଯେଉଁଟା ହେବ ସେଇଟା କରନ୍ତୁ। ତ ଆମେ ଏଇ ଅମ୍ବରୀଶ ମହାରାଜ ପାଖରୁ ଏଇଭଳିଆ ଶିକ୍ଷା କରିବା ଦରକାର ଯେ ନା ମୁଁ ଭଗବତ ଭକ୍ତି ଅନୁସରଣ କରୁଛି, କିଏ ମୋତେ କିଛି କହିଲା, ପ୍ରଭୁପାଦ କହୁଛନ୍ତି କାନରେ ଶୁଣିବ ଭାବିବ ଯେ ଏ ଯାହା ମୋତେ କହୁଛି ସିଏ ତ ବୁଝେ ନା ଜାଣେ ନା, ଠିକ୍ ଅଛି, ତ ଶୁଣିକିରି କ'ଣ କରିବେ, ମନରେ ନେବେନି, ମନରେ ନେଇକିରି ମନରେ ନେଲେ କ'ଣ ହେବ ନା ହୃଦୟକୁ ଚାଲିଯିବ, ଭିତରକୁ ଚାଲିଗଲେ ସେଟା ରହିଯିବ, ଆର୍ ରହିଗଲେ କ'ଣ ହେବ, ବାରମ୍ବାର ସେଟା ମନରେ ଚିନ୍ତା ହେବ, ଆର୍ ସେତେବେଳେ ସେଇ ଭକ୍ତଟା ପ୍ରତି ଆମର କୁଦୃଷ୍ଟି ରହିବ, ବାର ବାର ତାକୁ ଦେଖିଲେ ସବୁ ସମୟ ଶତ୍ରୁ ମନେ ହେବ। ହଁ, ଆମର ମନର ଏରକମ କିଛି କେତେଟା ଅଛି, ହଁ ଏଇଠି ଏଇଠି 10 ଜଣଙ୍କୁ ଦେଇଦିଅ, ଦେ ନାମ ଲେଖିନିଅ, 10 ଜଣ ନାମ ଲେଖିନିଅ। ତ ଆମ ମନରେ ଆମେ ଯଦି ରଖିଦେଉ କାହାରି ପ୍ରତି ଶତ୍ରୁତା ଭାବ, ତାହେଲେ ତାକୁ ଯେତେ ଦେଖିଲେ ବି ତାର ଭଲ ଗୁଣ ଦେଖିଲେ ବି ସବୁ ସମୟ ଆମକୁ ଶତ୍ରୁ ମନୋଭାବ ଆସିବ। 10 ଜଣ 10ଟା କାଗଜରେ ନାଁ ଲେଖିଦିଅନ୍ତୁ, ଯିଏ ଯାହାର ନାମ ଲେଖିଦିଅନ୍ତୁ, ଏଇଠି ପାଖରେ କି ପାଖରେ କରନ୍ତୁ, ବେଶୀ ଦୂରକୁ ଦେବେନି। ତ ଆମର ମନରେ 5 ପ୍ରକାର ସ୍ତର ରହିଛି, ସମସ୍ତେ ଶୁଣନ୍ତୁ, ଯେଉଁମାନେ ଲେଖୁଛନ୍ତି ଲେଖନ୍ତୁ, ଆପଣମାନେ ଶୁଣନ୍ତୁ, ନା ସେବାଟକୁ ଦିଅନ୍ତିନି, ବେଶୀ ଦୂରକୁ ଦିଅନ୍ତିନି, ଏଇଠି ରଖ ନା, ଏଇଠି କର ନା, କେତେ ଦୂରକୁ ଦେଉଛ, ଏଇଠି ପାଖରେ 10 ଜଣ କର ନା, ଶୁଣନ୍ତୁ, ହରିବଲ ହରେ କୃଷ୍ଣ, ଏଠି ଲେଖ, ଏଠି ଯେତେ ଜଣ ଲେଖୁଛନ୍ତି ଲେଖନ୍ତୁ, ନାମ ଲେଖନ୍ତୁ ଆଉ ଶୁଣନ୍ତୁ। ଆମ ମନରେ 5ଟା ସ୍ତର ରହିଛି, 5ଟା ସ୍ତର, ଯେ 5ଟା ସ୍ତରରେ ପ୍ରଥମ ହେଉଛି କ'ଣ ନା, ଆମେ ଭାବୁଛେ କ'ଣ ନା, ଜଣେ ଭକ୍ତର ମଧ୍ୟରେ ସମସ୍ତଙ୍କ ମଧ୍ୟରେ ଗୋଟେ ଭଲ ଗୁଣ ଅଛି ଆଉ ଗୋଟେ ଖରାପ ଗୁଣ ଅଛି, ଅଛି ହଁ କି ନା, ଆମ ମଧ୍ୟରେ ଭଲ ଗୁଣ ଅଛି ଖରାପ ଗୁଣ ଅଛି, ଅଛି ସମସ୍ତଙ୍କ ମଧ୍ୟରେ, ଆଉ ଆମେ କ'ଣ ଭାବୁଛେ ନା, ମନରେ ଆମେ ଭାବୁଛେ ତାର ଖାଲି ଖରାପ ଗୁଣଟାକୁ ନେଉଛେ ପ୍ରଥମ ସ୍ତରରେ, ତାର ଭଲ ଗୁଣଟାକୁ ଆମେ ନେଉନେ ପ୍ରଥମ ଥାପରେ, ଆମେ କ'ଣ କରୁଛେ ନା, ଜଣଙ୍କର ଖରାପ ଗୁଣଟାକୁ ଖାଲି ନେଉଛେ, ତାର ଭଲ ଗୁଣଟାକୁ ଦେଖୁନେ। ତ ଦ୍ୱିତୀୟ ଧାପରେ ଆମେ କ'ଣ ଦେଖୁଛେ ନା, ତାର ଭଲ ଗୁଣ ଅଛି ଆଉ ଖରାପ ଗୁଣ ଅଛି, କିନ୍ତୁ ସେ ଭଲ ଗୁଣ ଖରାପ ଗୁଣ ମଧ୍ୟରେ ଆମେ ଦୁଇଟାକୁ ହିଁ ଦେଖୁଛେ ନା, ୟା ପାଖରେ ଖରାପ ଅଛି ଭଲ ଗୁଣ ଅଛି, କିନ୍ତୁ ତାର ଗୁରୁତ୍ୱ ଦେଉଛେ ତାର ଖରାପ ଗୁଣଟାକୁ। ହଁ, ଏଇଟା ଦ୍ୱିତୀୟ ସ୍ତରରେ। ଆଉ ତୃତୀୟ ସ୍ତରରେ ଆମେ କ'ଣ କରୁଛେ ନା, ତାର ଏଇ ଦୁଇଟା ଖରାପ ଗୁଣ ଏବଂ ଭଲ ଗୁଣ ଅଛି, ଆମେ ଦୁଇଟା ଗୁଣକୁ ଦେଖୁଛେ। କେହି ଯେତେବେଳେ ଖୁବ୍ ଭଲ କିଛି କରେ, ହଁ ରାନ୍ଧେ, ଭଲ ରାନ୍ଧେ, ସେତେବେଳେ ଆମେ କ'ଣ କହୁ, ଭଲ ରାନ୍ଧି ଖାଇକି କ'ଣ କହୁ, ଖୁବ୍ ଭଲ ରାନ୍ଧଣା ହେଇଛି। ତା'ପର ଦିନ ଯେତେବେଳେ ଲୁଣ ବେଶୀ ହେଇଯାଇଛି, ସେତେବେଳେ କ'ଣ କହୁ, ଭଲ ହେଇନି ଆଜି। ତା'ମାନେ ତୃତୀୟ ସ୍ତରରେ ଆମେ କ'ଣ କରୁଛେ ନା, ତାର ଭଲ ବି ଦେଖୁଛେ ଖରାପ ବି ଦେଖୁଛେ। ପ୍ରଥମ ସ୍ତରରେ ଆମେ କେବଳ ଖାଲି ଖରାପ ଦେଖୁଥିଲେ, ଦ୍ୱିତୀୟ ସ୍ତରରେ ଆମେ ମନରେ କ'ଣ ଦେଖୁଛେ ନା, ଜଣଙ୍କର ଦୁଇଟା ଦେଖୁଛେ କିନ୍ତୁ ଗୁରୁତ୍ୱ ଦେଉଛେ ତାର ଖରାପଟାକୁ, ଭଲ ବି ଦେଖୁଛେ ଖରାପ ଦେଖୁଛେ କିନ୍ତୁ ଗୁରୁତ୍ୱଟା ବେଶୀ ଦେଉଛେ ଖରାପଟାକୁ। ଆର୍ ତୃତୀୟରେ ଆମେ ଭଲଟା ବି ଦେଖୁଛେ ଖରାପଟା ବି ଦେଖୁଛେ, କିନ୍ତୁ ଚତୁର୍ଥରେ କ'ଣ, ଚତୁର୍ଥ ସ୍ତରକୁ ଯେତେବେଳେ ଯିବା ହେବ ସେତେବେଳେ ଆମେ କ'ଣ ଦେଖିବୁ ନା, ଖରାପ ଭଲ ରହିଛି କିନ୍ତୁ କେବଳ ତାର ଭଲଟାକୁ ଦେଖିବେ। ତ ପ୍ରଭୁପାଦ କହୁଛନ୍ତି ଏଇ ଭଲ ଗୁଣ, ଗୁରୁ ମହାରାଜ କହୁଛନ୍ତି ଏଇ ଭଲ ଗୁଣଟାକୁ କୀର୍ତ୍ତନ କର। ଗୁରୁ ମହାରାଜ ସେଥିପାଇଁ ମାୟାପୁରେ ଥରେ କହୁଥିଲେ ଯେ ଭକ୍ତର ଉଚିତ ପ୍ରତିଦିନ ଜଣେ ଭକ୍ତର ଭଲ ଗୁଣକୁ କୀର୍ତ୍ତନ କରିବେ। କୀର୍ତ୍ତନ କଲେ କ'ଣ ହେବ ନା, ତା ମଧ୍ୟରେ ସେ ଭଲ ଗୁଣଗୁଡ଼ିକ ଆସିବ, ତାହେଲେ ସେ ଜପ କରିପାରିବ, ନହେଲେ ସେ ଜପ କରିପାରିବନି। ଗୁରୁ ମହାରାଜ କହୁଛନ୍ତି ଆମେ ଶୂଳମାଳା ଜପ ଠିକ୍ ଭାବରେ କରିପାରୁନୁ, କାହିଁ କରିପାରୁନୁ, ଜାଣିଛନ୍ତି ଆମେ ଏଇ ଯେ ତିନିଟା ସ୍ତରରେ ଅଛୁ, ଏ ତିନିଟା ସ୍ତରର ଲୋକ ଆପଣମାନେ ନିଜେ ନିଜେ ବିଚାର କରନ୍ତୁ ମୁଁ କେଉଁ ସ୍ତରରେ ଅଛି, ତେ ବିଚାର କରି ଦେଖନ୍ତୁ ମୁଁ କ'ଣ ଷୋଳମାଳା ଠିକ୍ ଭାବରେ ଜପ କରୁଛି, ପଚାରନ୍ତୁ ନିଜକୁ, ତେ ନିଜ ନିଜକୁ ଜିଜ୍ଞାସା କରନ୍ତୁ, ପଚାରନ୍ତୁ ଯେ ମୋର ଷୋଳମାଳା କେବଳ ମାଳା ମୁଁ ଟାଣି ଦେଉଛି ନା ହରେ କୃଷ୍ଣ ଖାଲି କହୁଛି, ମୁଁ ଠିକ୍ ଠିକ୍ ଭାବରେ କି ମାଳା ଜପ କରୁଛି? ଯଦି ଆମେ ଠିକ୍ ଠିକ୍ ଭାବରେ ମାଳା ଜପ ଅଭ୍ୟାସ କରିବୁ ତାହେଲେ ଗୁରୁ ମହାରାଜ କହୁଛନ୍ତି ସେ କେବଳ ଭକ୍ତର ଗୁଣ ଦେଖିବ, ତେଣୁ ଆମେ ନିଜେ ନିଜ ସ୍ତରକୁ ବିଚାର କରିବା ପ୍ରୟୋଜନ, ବୁଝିପାରୁଛୁ? ତାହେଲେ ଆମେ କ'ଣ କରିବା ଦରକାର ନା ଭଲ ଜପ କରିବା ପାଇଁ ଚେଷ୍ଟା କରିବା ଦରକାର, ତାହେଲେ ଆମେ ଭକ୍ତର ଗୁଣ ଦେଖିବା ଦରକାର। ତାର ସବୁଦିନ ଜଣେ ଭକ୍ତର ଦୋଷ ନ ଦେଖିକିରି ଗୁଣଟାକୁ ବେଶୀ କହିବା ଦରକାର, ଦୋଷ ଥାଇପାରେ ତ ଗୁଣଟାକୁ ବେଶୀ କହିବା, ତ ଆସ୍ତେ ଆସ୍ତେ ବେଶୀ ଗୁଣ କହୁ କହୁ ଦିନେ ଖରାପ ଗୁଣଟାକୁ ମୋ ପାଖରୁ ବି ଚାଲିଯିବ, ତାର ଦୋଷଟା ଆଉ ଦେଖିବେନି। କିନ୍ତୁ ଆମେ ତ କେବଳ ଦୋଷ ଗାଇଛେ ଏବଂ କେବଳ ଦୁଇଟା ଜିନିଷ କହୁଛେ ଭଲ ମନ୍ଦଟାକୁ, ଏଣୁ କରିବା ହେତୁ ଆମେ ଆଡ଼ଭାନ୍ସ ହେଇପାରୁନୁ। ତ ସେଥିପାଇଁ ଗୁରୁ ମହାରାଜ ଆମମାନଙ୍କୁ ଶିକ୍ଷା ଦେଇଛନ୍ତି ଯେ ଭକ୍ତମାନେ ସମସ୍ତ ବୈଷ୍ଣବମାନେ ବା ବିଶେଷ କରି ଗୃହସ୍ଥ ଭକ୍ତ, ବ୍ରହ୍ମଚାରୀ ଭକ୍ତ, ଯେ ଭକ୍ତ ହେଉ ନା କାହିଁକି, ଆମେ ଯଦି ନିଜକୁ ଇସ୍କନର ଭକ୍ତ ହିସାବରେ ପ୍ରତିଷ୍ଠା କରିବା ପାଇଁ ଚାହୁଁଛୁ ତାହେଲେ ଜଗତରେ ଆମେ ପ୍ରଚାର କରିବୁ। ତ ଆମେ ଯଦି ପ୍ରଚାର କରିବୁ ତାହେଲେ ଲୋକମାନେ ଆମର ଆଚରଣକୁ ଦେଖିକିରି ଆକୃଷ୍ଟ ହୋଇକରି ଇସ୍କନକୁ ବେଶୀ ଭକ୍ତ ହେବେ ଆସିବେ। କିନ୍ତୁ ଆମେ ଯଦି ନିଜେ ସଂଶୋଧିତ ନ ହେଉ ଲୋକମାନେ କ'ଣ ଦେଖିବେ, ଆମ ପାଖକୁ ଆସିବେ ପୁଣି ପଳିଯିବେ। ଅନେକ ଭକ୍ତ ଆସନ୍ତି ଏବେ ମନ୍ଦିରରେ ବି ରୁହନ୍ତି, ଆମର ନିଜର ପରସ୍ପର ମଧ୍ୟରେ ଆଚରଣ ଦେଖିକିରି ଆଉ ଆସନ୍ତିନି। କ'ଣ ପାଇଁ ଆସନ୍ତିନି? ସେମାନେ ଯେମିତି ଏଇ ତ ଜଡ଼ ଜାଗତିକ ବେପାର ସବୁ, ଏଠି ବି ମନ୍ଦିର ଆସିକି ଆଉ ଲାଭ କ'ଣ, ଘରକୁ ଚାଲ। ବା ଗୃହସ୍ଥ ଭକ୍ତ ବି ଅନେକ ସମୟ ସେମାନେ ବି ଘରେ ରହୁଛନ୍ତି, ତାଙ୍କର ବି ଆଚରଣ ଗାଁର ଲୋକ ଦେଖୁଛନ୍ତି, ଓ ଇସ୍କନ ଭକ୍ତ ଏଇଭଳିଆ ତାଙ୍କର କଥାବାର୍ତ୍ତା, ସେମାନେ ଭଲ ପାଆନ୍ତିନି, ସେଠୁ ଉପରେ ଉପରେ ଦେଖାନ୍ତି ତିଲକ ପିନ୍ଧିକି ଘୁରୁଛନ୍ତି। ବହୁ ଗାଁରେ ଲୋକମାନେ ଗୃହ ଇସ୍କନ ଭକ୍ତମାନଙ୍କୁ ନିନ୍ଦା କରୁଛନ୍ତି। ତ ସେଥିପାଇଁ ଗୁରୁ ମହାରାଜ କହିଲେ ଆମର ସାଧନାର ବେଶୀ ଉନ୍ନତି କରିବା ଦରକାର, ଆମେ ପରସ୍ପର ମଧ୍ୟରେ ସାଧୁସଙ୍ଗ କରିବା ଦରକାର, ଯିବା ଦରକାର, ଲୋକ ଦେଖିକିରି ଭାବି ଓ ଏମାନେ କେତେ ବନ୍ଧୁତ୍ୱପୂର୍ଣ୍ଣ। ଗୋଟେ ଜାଗାରେ ଏକଟା ଚର୍ଚ୍ଚ ଥିଲା, ଚର୍ଚ୍ଚ ତ ସେ ଚର୍ଚ୍ଚରେ ଚର୍ଚ୍ଚରେ ଲୋକମାନେ ଖ୍ରୀଷ୍ଟିଆନ ମାନେ ତାଙ୍କର ଚର୍ଚ୍ଚ ଅଛି, ସେଠି ବହୁ ଲୋକ ଆସୁଥିଲେ, ଥରେ ବହୁ ଲୋକ ଆସୁଥିଲେ, କିନ୍ତୁ କିଛି ଦିନ ପରେ ଦେଖାଯାଉଛି ଆଉ କେହି ଲୋକ ଆସୁନାହାନ୍ତି। ତ ସେଠି ଯେ ସମସ୍ତ ଲିଡ଼ର ମାନେ ଥିଲେ ସେମାନେ ଦେଖୁଛନ୍ତି ଆଉ କେହି ଆସୁନାହାନ୍ତି। ତ ହଠାତ୍ କରିକି ଜଣେ ସେଇ ଖ୍ରୀଷ୍ଟିଆନ ମାନଙ୍କର ଜଣେ ଜ୍ୟେଷ୍ଠ ବ୍ୟକ୍ତି ଆସିଛନ୍ତି ସେ ଚର୍ଚ୍ଚକୁ, ଆସିକିରି ସେଠି ଯେଉଁମାନେ ପରିଚାଳନା କରୁଥିଲେ ସେମାନଙ୍କୁ କହିଲେ ଦେଖ ଯେ ତୁମ ତିନି ଜଣଙ୍କ ମଧ୍ୟରେ ତୁମେ ଯେ ପରିଚାଳନା କରୁଛ, ତୁମ ମଧ୍ୟରେ ଜଣେ ଯୀଶୁଙ୍କର ଅତି ପ୍ରିୟ ଲୋକ ରହିଛନ୍ତି, ଏରକମ କହିକିରି ଚାଲିଗଲେ। ତ ନିଜେ ନିଜେ ସେମାନେ ଭାବୁଛନ୍ତି ଯୀଶୁଙ୍କର ପ୍ରିୟ ଲୋକ କିଏ, ମୁଁ ହେଇନଥିବି, ସେ ଭାବୁଛନ୍ତି ମୁଁ ହେଇନଥିବି, ସେ ଭାବୁଛନ୍ତି ମୁଁ ହେଇନଥିବି, ଏରକ ତାଙ୍କ ମଧ୍ୟରେ ପରସ୍ପର ମଧ୍ୟରେ ଅନ୍ୟକୁ କହୁଛି ତୁମେ ନିଶ୍ଚୟ ଯୀଶୁଙ୍କର ପ୍ରିୟ, ତା ପାଖକୁ ବେଶୀ ଯାଉଛି, ସେ କହୁଛି ନା ନା ମୁଁ ନୁହେଁ, ଯୀଶୁଙ୍କର ପ୍ରିୟ ତୁମେ, ସେଥିପାଇଁ ସେ ତା ପାଖକୁ ଯାଉଛି, ନା ନା ମୁଁ ନୁହେଁ ତୁମେ, ଏଣୁ କହି ତିନି ଜଣ ମଧ୍ୟରେ ପରସ୍ପର ଆଦାନ ପ୍ରଦାନଟା ଏମିତି ଦେଖୁ ଲୋକମାନେ ଦେଖୁଥାରେ ଏ ତିନି ଜଣ ପରସ୍ପର ମଧ୍ୟରେ ଏତେ ଆଦାନ ପ୍ରଦାନ କରୁଛନ୍ତି। ତ ଆଉ ବେଳେ ଲୋକମାନେ ଆସିବାକୁ ଆରମ୍ଭ କରୁଛନ୍ତି, ଆସି ଆସିକି ପୁଣି ଆଉ ବେଳେ ଚାର୍ଜଟା ଭରିଯାଇଛି। ତ ଏଇଭଳିଆ ଆମ ନାମଟ ସଂଘ ବା ଗୃହସ୍ଥ ଭକ୍ତ ଯେଇଟା ଆମେ ଅନେକ ଗୃହସ୍ଥ ଭକ୍ତ ଆମେ ଗାଁରେ ରହିଛେ ଇସ୍କନ ଭକ୍ତ, ଯଦି ଆମେ ଗୃହସ୍ଥ ଭକ୍ତ ବି ଗୃହସ୍ଥ ଘରକୁ ଯାଉନୁ ସେଠିକି ଯିବା ଆସିବା ଲୋକମାନେ ଦେଖିବେ ଆରେ ଏଇ ଇସ୍କନ ଭକ୍ତମାନେ କେତେ ପ୍ରୀତିଶୀଳ ସ୍ନେହ ମମତାଶୀଳ, ତା ଘରକୁ ସେ ଯାଇକିରି ସେଠି ଆଦାନ ପ୍ରଦାନ କରୁଛନ୍ତି, ସେଠି ଯାଇକିରି କ'ଣ କରିବାକୁ ହେବ କହୁଛନ୍ତି, ସହାନୁଭୂତି ମନୋଭାବ ନେଇକିରି ପରସ୍ପର ମଧ୍ୟରେ ଯିବା ଦ୍ୱାରା ଗାଁର ଲୋକ ଭାବେ ନା ଏମାନଙ୍କୁ ଭଦ୍ର ଲୋକ, ଏମାନଙ୍କ ସହିତ ମୁଁ ବି ମିଶିମି, କେମିତି ମିଶିବି, ସେମାନେ ବି ଆସିଯିବେ। ତ ସେଥିପାଇଁ ପରସ୍ପରକୁ ଆମକୁ ଆଦାନ ପ୍ରଦାନ କରିବାକୁ ଏମିତି ପଡ଼ିବ, ଜଣକୁ ଜଣକୁ ଶ୍ରେଷ୍ଠ କରିବାକୁ ପଡ଼ିବ, ତାହେଲେ କ'ଣ ହେବ, ଆମେ ନିଜେ ନିଜେ ମଧ୍ୟରେ ଲୋକମାନେ ବି ବେଶୀ ଆସିବେ। ତ ଗୁରୁ ମହାରାଜ କହୁଛନ୍ତି ଏଇଟା ଆମକୁ ଶିଖିବାକୁ ପଡ଼ିବ, ଅଭ୍ୟାସ କରିବାକୁ ପଡ଼ିବ, ଏବଂ ସାଧୁସଙ୍ଗ ମଧ୍ୟରେ ଗ୍ରହଣ କରିବାକୁ ପଡ଼ିବ। ଆମେ ଖାଲି ଶୁଣିକିରି କାନରେ ବାହାର କରିଦେଲେ ହେବନି, ଆମେ ଖରାପ ଜିନିଷଟାକୁ ନେଇକିରି ଭିତରେ ରଖୁଛେ କିନ୍ତୁ ଭଲ ଜିନିଷଟାକୁ ଆମେ ଗ୍ରହଣ କରୁନା, ସେଥିପାଇଁ ଆମର ସିଦ୍ଧି ହେଉନି। ସାଧୁସଙ୍ଗରେ ସିଦ୍ଧି ହେବା ଦରକାର କିନ୍ତୁ ସିଦ୍ଧି ହେଉନି। ତ ଏଇଠି ଗୋଟେ ବକ୍ସ ନେଇ ଆସ ବା ଗୋଟେ ଗାମଲା ନେଇ ଆସ, କାହିଁ ହଁ ରେଡ଼ି ଅଛି, ଏଠି ସାମ୍ନାରେ ରଖ। ତ ସେ କାଗଜ ଗୁଡ଼ିକ ଦେଇଦିଅନ୍ତୁ, ଏଠିକି ତା ଭିତରେ ଦିଆହେଇଛି, ଗୁଳି ଦିଆହେଇଛି। ତ ଯେଉଁମାନେ ନାଁ ଦେଇଛନ୍ତି ସେମାନେ ଆସୁ ଛିଡ଼ା ହୁଅନ୍ତୁ, ସେମାନେ ଛିଡ଼ା ହୁଅନ୍ତୁ, ଚାଲି ଆସନ୍ତୁ ସାମ୍ନାକୁ। ତୁମେ ଆଗେ ଆସ, ଏଠି ଜାଗା ରଖ, ଏଠି ଗୋଟେ ଭୋଟ ହବ, ଭୋଟ କିଏ ଇଲେକ୍ସନରେ ପ୍ରଧାନମନ୍ତ୍ରୀ ହେବେ ନା ରାଷ୍ଟ୍ରପତି ହେବେ ନା ସେକ୍ରେଟେରୀ ହେବେ, ଏଠି ରଖ। ଯେଉଁମାନେ ନାମ ଦେଇଛନ୍ତି ଗୁଳି ଦିଅ, ସେମାନେ ଏବାଡ଼କୁ ପଳେଇ ଆସ, ତୁମେ ସେଇ ଫୋନ୍ଟା ଏବାଡ଼କୁ ନେଇକି ଆସ, ସେଇଠି ରଖ। ଆଉ ଯେତେ ଜଣ ନାଁ ଦେଇଛନ୍ତି ଛିଡ଼ା ହୁଅନ୍ତୁ। ଉଜ୍ଜଳ ପ୍ରଭୁ ଆପଣ ନାଁ ଦେଇଛନ୍ତି, ତାହେଲେ ସରିକି ଯାଆନ୍ତୁ। ଯେଉଁମାନେ ନାଁ ଦେଇଛନ୍ତି ପାଖକୁ ଆସନ୍ତୁ, ମଝିରେ ସେଟା ରଖନ୍ତୁ, ମଝିରେ ରଖନ୍ତୁ। ଆଉ ଛିଡ଼ା ହେଇକିରି ମୁଁ ଏକ ଦୁଇ ତିନି କହିବି, ତ ଆପଣ ଯେତେ ଶୀଘ୍ର ପାରିବେ ଆପଣଙ୍କର ନାଁଟାକୁ ନେବେ, ଯେତେ ଶୀଘ୍ର ପାରିବେ, କିନ୍ତୁ କାଗଜ ବକ୍ସଟା ଛିଡ଼ିବନି, ଏ ବକ୍ସଟା ଛିଡ଼ିବନି, କିନ୍ତୁ କାଗଜଟା ନେବାକୁ ପଡ଼ିବ। ଆଉ ଯେତେ ଶୀଘ୍ର ଆପଣ ନାମଟା ନେଇପାରିବେ, ଆଉ ଗୋଟେ ସେଠି ରଖନ୍ତୁ, ଏ ମାଇକ୍ରୋଫୋନ୍ ଗୁଡ଼ିକ ରଖିଦିଅନ୍ତୁ, ତାଙ୍କ ମଝିରେ ରଖ, ଚାରିପାଖରେ ଛିଡ଼ା ହୁଅନ୍ତୁ। ହଁ ଆପଣମାନେ ନିଜର ନାଁଟାକୁ ଯେତେ ଶୀଘ୍ର ମାନେ ଏକ ସେକେଣ୍ଡ ମଧ୍ୟରେ, ବକ୍ସଟା ଛିଡ଼ିବନି କିନ୍ତୁ ନେବାକୁ ପଡ଼ିବ, ଠିକ ଅଛି? ଛିଡ଼ା ହେଇଛନ୍ତି, ମୁଣ୍ଡ ଫଟେଇବେନି, ଛିଡ଼ା ହେଇକି ରୁହନ୍ତୁ, ଆଗେ ଛିଡ଼ା ହୁଅନ୍ତୁ ସମସ୍ତେ। ହଁ ଏକ ଦୁଇ ତିନି, ଏକ ସେକେଣ୍ଡ ମଧ୍ୟରେ ନେଇକି ଛିଡ଼ା ହେଇଯାଆନ୍ତୁ, ଛିଡ଼ା ହୁଅନ୍ତୁ ସଙ୍ଗେ ସଙ୍ଗେ, ଯେଟା ଆପଣ ପାଇଛନ୍ତି ଛିଡ଼ା ହୁଅନ୍ତୁ, ଛିଡ଼ା ହେଇ କୁହନ୍ତୁ, ଜଣେ ଜଣେ କୁହନ୍ତୁ ଆପଣଙ୍କ ନାଁ ପାଇଛନ୍ତି, ଆପଣ ନାଁ ପାଇଛନ୍ତି, ଆପଣଙ୍କ ନାଁ ପାଇଛନ୍ତି, ଆପଣଙ୍କ ନାଁ ପାଇଛନ୍ତି, ତୁମେ ନାଁ ପାଇଛ, କେହି ପାଇଛନ୍ତି, କେହି ପାଇନାହାନ୍ତି। ତ କ'ଣ କଲେ ସମସ୍ତେ ଏଇ ନାଁଟା ପାଇପାରିବେ, ଏ ସାଇଟ୍କୁ ଆସନ୍ତୁ, ଆପଣମାନେ ଉତ୍ତର ଦେବେ, ସେମାନେ ନୁହନ୍ତି, ଏମାନେ କେହି ତାଙ୍କର ନାଁ ପାଇନାହାନ୍ତି, ଏ ପାଖକୁ ଚାଲି ଆସନ୍ତୁ ୱାଲ୍ ଧାରକୁ। କ'ଣ କଲେ ସେମାନେ ସମସ୍ତେ ତାଙ୍କର ନିଜର ନାମ ପାଇପାରିବେ, ଯେମାନେ ବସିଛନ୍ତି ଶ୍ରୋତା ଭକ୍ତ ମଣ୍ଡଳୀ ସମସ୍ତେ କହିବେ ହାତ ଉଠେଇକିରି, ତୁମେ ନା ସେମାନଙ୍କ ପାଖରୁ, ଉଜ୍ଜଳ ଗୌରାଙ୍ଗ ନା ଆଉ କେହି ହାତ ଉଠେଇକିରି, ନା ଅନ୍ୟମାନେ ଯେମାନେ ନୂଆ ମାୟାପୁର ଯାଇଥିଲେ ସେମାନେ କେହି କହିପାରିବେ, କେହି କହିପାରୁନାହାନ୍ତି, କ'ଣ ମାତାଜୀ, ମାତାଜୀ ଦଶ ଜଣଙ୍କର ଯଦି ଏକତା ରହିବ ତାହେଲେ କେମିତି ଏକତା ହେବେ ଏଠି କୁହନ୍ତୁ ଆପଣ, ଏକତା କେମିତି ହେବେ, କ'ଣ ଆଲୋଚନା କରିବେ, ନା ଏଇ ନାଁ ଗୁଡ଼ିକ ସେମାନେ ନିଜେ ପାଇନାହାନ୍ତି, ଏଇ ନାଁ ଗୁଡ଼ିକ କେମିତି ସେମାନେ ପାଇବେ ମୁଁ କହୁଛି, ଏମାନେ ନିଜେ ନାଁ ପାଇନାହାନ୍ତି, ଏମାନେ କେମିତି ନାଁଟା ପାଇବେ, ନିଜର ନାମଟା କେମିତି ପାଇବେ, ମାତାଜୀ ମାୟାପୁର ଯାଇଥିଲେ, ଯାଇନଥିଲେ, ଠିକ ଅଛି ମାତାଜୀ କୁହନ୍ତୁ କେମିତି ପାଇବେ, ନା ଏ ପଛରେ ମାତାଜୀ ଠିକ ଅଛି କୁହନ୍ତୁ, କୁହନ୍ତୁ ଛିଡ଼ା ହେଇକିରି, ନା ଏଇ ଯେ এই কাগজটা সমস্তে না পাই না, নিজে নাম দিয়েছিল এটি, নিজ নামটা দিয়েছিল কি না কেন, তো সেই নামটা এমানে পাই না কে, সেমানে কেমিতি তাঁকর নিজের নামটা পাইবে এইটু এই কাগজগুড়ি করে তাঁকর নিজের নাম কেমিতি পাইবে সেটা আমি জানতে চাহছি। আও কে এডি আসি কো এডি সামনে গাস এ কইবে সে কেন যেতে পর্যন্ত গুরুঙ্ক পাখর দীক্ষা ন পাইবে সেমানে নাম পাইপারিবে নি। ধন্যবাদ, বসন্ত। আও কে মাতাজি কুহতু তোমার না, এই নাটা কন উজ্জ্বল সাহু, সে যদি কেবে উজ্জ্বল সাহু মহাশয় আপন, উজ্জ্বল সাহু মহাশয় কি তো উজ্জ্বল সাহু মহাশয় কে দাম দিও, তাপরে আপন কুহতু গোটে কুহতু শরদ দাস কে তুমি নিও, তুমি কোন পাইছ ভক্ত পরিডা কে ভক্ত পরিডা দিও, তাপরে কুহতু আপনার কোন নাম পাইছেন, হ্যাঁ ত্রিভুবন সুন্দর দাস কে তাঁকু দিও, তুমি কোন পাইছ গোপাল ভট্ট দাস, তাপরে আপনার কোন পাইছেন কাহ নাম পাইছেন নীলমাধব দাস দিয়ে দিও তাঁকু, আপনার আপনার কোন পাইছেন তাঁকু দিয়ে দিও নাম ঘোষণা করি দিও, বিশ্বনাথ কে তাঁকু দিও বিশ্বনাথ মহাশয় তাঁকু নাম ঘোষণা করুন, ঠিক আছে এদের সমস্তে সমস্ত নাম পাইছেন কেমিতি পাইলে, এটি যদি জনে অন্যর নাম দিয়ে নাম ঘোষণা করে জনকু যদি সম্মান দিয়ে যে আপন অমুক ব্যক্তি, তাহলে সে কি তাঁকু বাদ দিয়ে দেবে কবে না আপন অমুক ব্যক্তি, হ্যাঁ কি না কবে কি নাই বুঝিপারছেন, যদি মু জনকু সম্মানিত করে যে আপন অমুক ব্যক্তি শ্রেষ্ঠ ব্যক্তি জ্যেষ্ঠ ব্যক্তি, সেতলে সে কোন তাঁকু নাম দেলে আউ জনে সে কোন কবে আপন আউ জ্যেষ্ঠ ব্যক্তি শ্রেষ্ঠ ব্যক্তি, এরকম পরস্পর মধ্যে আমি যদি অন্যকু না দৌ অন্যকু নাম দেওয়া দ্বারা তাহলে আমি নিজের নাম পাইছি কি, আমি যে নাম খুঁজুলে পাইনু, আমি এটি নিজের নাম খুঁজুলু কি না কিন্তু পাইলে কি, তা আমি নিজে নাম খুঁজলে পাইবানি কৌশি দিন, অন্যকু নাম দেলে নিজের নাম আসব, তো এই শিক্ষা মধ্যে আমি এটা কি বুঝিপারছু, তেমন আমার নাম হট্টরে কোণ শিখবা দরকার কোণ করা দরকার, সবু সময় অন্যকু আমি এটা শাস্ত্রের কুচু, তেমন এটা করি দেখবার উদ্দেশ্য শাস্ত্রের কথা আমি শুণুছ করুন, কিন্তু এটা প্রাকটিকাল এটা দেখাণিয়া হল নাটক ভিয়া যে আমি যদি অন্যকু না দৌ তাহলে আমি পাইযু মোর নামটা অটোমেটিক আসব, তো এমানে কি অটোমেটিক তাঁর নাম পাইলে পাইছেন তাঁকু চেষ্টা করে পাই না, কিন্তু তো এই জগতের আমি সমস্ত চেষ্টা করুছু নাম পাইবা, কিন্তু কোণদিন আমি পাইবুনি, আর যদি মারামারি করি পাইবু বি তাহলে লোকমানক পাখর আমি সম্মানিত হবনি, কিছুদিন পরে সেটা বি পড়িযিব নষ্ট হয়ে যাব, হবে কি না কিছুদিন পরে লোক দেখবে মু জোর করি নাম নেলি জোর করি সভাপতি হয়ে যাইছি, তা কিছুদিন পরে অন্য লোকমানক সহ মোর আদান প্রদান রহবনি, তাহলে সমস্ত মতে ছাটাই করে দেবে, তো সেটা ভালো না আমি সমস্ত সমস্ত সম্মানিত করি নিজে সেবার যুক্ত রহবাটা ভালো, কোনটা ভালো সমস্ত সম্মানিত করি রাখবাটা ভালো, ସେଇଥିପାଇଁ ଠିକ ଅଛି ବସନ୍ତୁ। ତୁ ନାମ ହଟ ସଙ୍ଘ ହଉ ଆମର ମନ୍ଦିର ହଉ ହଁ ଯେଉଁଠି ହଉ ନା କାହିଁକି ଏଗୁଡ଼ିକ ଶିକ୍ଷା ଦିଆହେଉଛି ମାନେ କ'ଣ ଆମେ ଅଭ୍ୟାସ କରିବା ଅନ୍ୟକୁ ସମ୍ମାନିତ କରିବା ପାଇଁ ଅଭ୍ୟାସ କରିବା। ମୋତେ ଯଦି ଥରେ କେହି ସମ୍ମାନିତ କଲାନି ନା ମୁଁ ତ ଏଇଟା ଶିଖିକି ଆସିଥିଲି ସେ ସମ୍ମାନ କରିନି ମନରେ ଆମର କଷ୍ଟ ଆସିବ ଏଇଟା କଳିଯୁଗର ଲକ୍ଷଣ ମନରେ କଷ୍ଟ ଆସିବ କିନ୍ତୁ ଶାସ୍ତ୍ରରେ କୁହାହେଇଛି କ'ଣ ଅଭ୍ୟାସ ନ ବୈରାଗ୍ୟ ନ କୃଷ୍ଣ କହୁଛନ୍ତି ନା ଅଭ୍ୟାସ ଏବଂ ବୈରାଗ୍ୟ କାହିଁକିନା ମନଟା ଆମର ଦୁଷ୍ଟ ମନଟା ଏଇଟା ଚାହେଁ କିନ୍ତୁ କୃଷ୍ଣ କହୁଛନ୍ତି ଅଭ୍ୟାସ କର ଆଉ ବୈରାଗ୍ୟ ବୈରାଗ୍ୟ ମାନେ କ'ଣ ବୈରାଗ୍ୟ ମାନେ କ'ଣ ଜାଣିଛନ୍ତି ବିଶିଷ୍ଟ ଅନୁରାଗ ବିଷୟ ବିରାଗ ତାମାନେ ବିଶିଷ୍ଟ ବସ୍ତୁ ଯେଉଁଟା କୃଷ୍ଣ ସମ୍ପର୍କିତ ଜିନିଷରେ ଆମକୁ ଅନୁରାଗ କରିବାକୁ ପଡ଼ିବ ଆଉ ଯେଉଁଟା ନୁହେଁ ସେଟାକୁ ବିରାଗ କରିବାକୁ ପଡ଼ିବ। ଯେମିତି ମୋତେ ଆମେ କୃଷ୍ଣ ସେବା ପାଇଁ କିଛି ପଦବୀ ହୁଏ ପାଉଛେ କିନ୍ତୁ ଜଳଜାଗତିକ ପ୍ରତିଷ୍ଠା ଆକାଂକ୍ଷୀ ହେବାନି ଆମକୁ ଭଗବତ ଭକ୍ତିର ଗୁଣ ପାଇଁ ଅଭ୍ୟାସ କରିବାକୁ ପଡ଼ିବ କେମିତି ମୁଁ ଭଗବତ ଭକ୍ତିର ଗୁଣ ଗୁଡ଼ିକ ଉତ୍ତୀର୍ଣ୍ଣ କରିବି ମାନେ ଗୁଣରେ ଅଧିଷ୍ଠିତ ହେବି ହଁ ଗୁଣ ଗୁଡ଼ିକ ଅର୍ଜନ କରିବି ସେଥିପାଇଁ ମୋତେ ଚେଷ୍ଟା କରିବାକୁ ପଡ଼ିବ। ତ ସେଥିପାଇଁ ଅନୁରାଗ ସେଟାକୁ ଅନୁରାଗ କରିବାକୁ ପଡ଼ିବ ଆଉ ଯେଉଁଗୁଡ଼ିକ ଭଗବତ ଭକ୍ତି ଗୁଣରେ ମୋତେ ବାଧା ଦିଏ ଖରାପ ଜିନିଷ ଗୁଡ଼ିକ ସେଗୁଡ଼ିକ ତ୍ୟାଗ କରିବାକୁ ପଡ଼ିବ ସେଥିପାଇଁ ଅଭ୍ୟାସ ଏଥିପାଇଁ କୃଷ୍ଣ କହିଛନ୍ତି ଅଭ୍ୟାସ ନ ଆଉ ବୈରାଗ୍ୟ ନ ହଁ ଏ ଦୁଇଟା ଜିନିଷକୁ ଯଦି ଆମେ ନ କରିବୁ ତାହେଲେ ହେବନି। ତ ଆମକୁ ନିଜକୁ ପ୍ରଶ୍ନ କରିବାକୁ ପଡ଼ିବ ଯେ ମୁଁ କେତେ ବର୍ଷ ଧରି ଦୀକ୍ଷା ନେଇଛି ମୁଁ କେତେ ବର୍ଷ ଧରି ଏ ସମସ୍ତ ଜିନିଷରେ ରହିଛି ମୁଁ କ'ଣ ଆଉ ଏତେ ଦିନ ଧରି ଏଇଟା ହିଁ କରୁଛି ଏଇଟା ହିଁ ରହିଯିବ କି ସେଥିପାଇଁ ଗୁରୁ କହୁଛନ୍ତି ମନ ସହିତ କଥା କୁହ ହଁ ମନ ସହିତ କଥା କୁହ ନିଜେ ନିଜେ ପ୍ରଶ୍ନ ପଚାର ତାପରେ ନିଜେ ଶିଖ ଏବଂ ଅନ୍ୟ ଭକ୍ତମାନଙ୍କୁ ଶିଖାଅ ନିଜେ ଶିଖିବ ଅନ୍ୟକୁ ଶିଖାଅ ସେଥିପାଇଁ କିଛି କିଛି ଆମର ଭୁଲ ଆସିବ ଏଇ ସମସ୍ତ କରିବା ଦ୍ୱାରା ଭୁଲ ଆସିବ ଆସିବନି ନୁହେଁ ଆମେ କେଉଁଠି ରହିଛେ ଏଇ ଜଳ ଜଗତରେ ରହିଛେ ଏଇ ଜଳ ଜଗତରେ ତିନିଟା ଗୁଣ ଅଛି କିନ୍ତୁ ଆମେ ଏଇ ଗୁଣରୁ ସମ୍ପୂର୍ଣ୍ଣ ମୁକ୍ତ ହୋଇପାରିନେ ଏଇଟା ଆସିବ କିନ୍ତୁ ଆମକୁ ଚେଷ୍ଟା କରିବାକୁ ପଡ଼ିବ ଏଇ ଗୁଣରୁ ମୁକ୍ତ ହେବା ପାଇଁ। ତ ଏଇ ଗୁଣରୁ ମୁକ୍ତ ହେବାର ଉପାୟଟା କ'ଣ କ'ଣ ଉପାୟ ଭଗବତ ଗୀତାରେ କୃଷ୍ଣ କ'ଣ କହିଛନ୍ତି ଗୁଣରୁ ମୁକ୍ତ ହୋଇକରି ଆମେ ବ୍ରହ୍ମଭୂତ ସ୍ତରକୁ ଆସିବା ପାଇଁ ଚେଷ୍ଟା କରୁଛେ ତ ସେଇଟା ଚେଷ୍ଟା ନ କଲେ ହେବନି ତ ସେଇଟା ଚେଷ୍ଟା କରିବାକୁ ପଡ଼ିବ। ଦୀକ୍ଷାର ଉଦ୍ଦେଶ୍ୟ ହେଉଛି ଆମେ ସମ୍ବନ୍ଧ ଅଭିଧେୟ ପ୍ରୟୋଜନ ଯେ ଶୁଦ୍ଧ କୃଷ୍ଣ ପ୍ରେମ ଭକ୍ତି ଲାଭ କରିପାରିବୁ ସେଥିପାଇଁ ଆମେ ଦୀକ୍ଷା ନେଇଛେ। ତ ସେଥିପାଇଁ ଆମକୁ ଅଭ୍ୟାସ କରିବାକୁ ପଡ଼ିବ ଯେ ସମସ୍ତ ଦ୍ୱନ୍ଦ୍ୱରୁ ମୁକ୍ତ ହେବାକୁ ହେବ। ତ ଦ୍ୱନ୍ଦ୍ୱରୁ ମୁକ୍ତ ହେବାକୁ ହେଲେ କ'ଣ କରିବାକୁ ପଡ଼ିବ ନା ଗୁଣରୁ ମୁକ୍ତ ହେବାକୁ ପଡ଼ିବ। ଏଇ ଦ୍ୱନ୍ଦ୍ୱ ମୋହ ଏସବୁ ଗୁଣ ମାଧ୍ୟମରେ ପ୍ରକାଶ ହୁଏ ଗୁଣରେ ଆସି ରହିଲେ ଦ୍ୱନ୍ଦ୍ୱ ଆସେ ସିଏ ମୋର ଶତ୍ରୁ ଇଏ ମୋର ମିତ୍ର ଏଭଳିଆ ଆସେ ଗୁଣ ପ୍ରଭାବ ଦ୍ୱନ୍ଦ୍ୱଟା ଆସିଯାଏ ତେଣୁ ସେ ଗୁଣରୁ ଆଗେ ମୁକ୍ତ ହେବାକୁ ପଡ଼ିବ। ତ ସେଇଟା କୃଷ୍ଣ 14 ଅଧ୍ୟାୟ ଗୀତା କେତେ 26 ନମ୍ବର ଶ୍ଳୋକରେ କ'ଣ କହିଛନ୍ତି କାହାର ମନେ ଅଛି ମାମ ଚ ଯ ଅବ୍ୟଭିଚାରେନ ଭକ୍ତି ଯୋଗେନ ସେବତେ ସଗୁଣାନ ସମତିତୈତାନ ବ୍ରହ୍ମ ଭୂୟାୟ କଳ୍ପତେ। ତ ଆମକୁ ଅବ୍ୟଭିଚାରୀ ଭକ୍ତି କରିବାକୁ ପଡ଼ିବ। ଅନେକ ସମୟ ଆମେ କ'ଣ କରୁଛୁ ନା କୃଷ୍ଣ ଭକ୍ତିରେ ଆସିଛୁ ଦୀକ୍ଷା ନେଇଛୁ କିନ୍ତୁ ଆମେ ଜଳଜାଗତିକ ଯେ ସମସ୍ତ କିଛି ପାଇବା ପାଇଁ ଗୁଣାବଳୀ ରହିଛି ଯେ ଗୁଣ ସତ୍ୟଗୁଣ ରଜଗୁଣ ତମଗୁଣ ଆମେ ହୁଏତ ଦେବତା ପାଖକୁ ଯାଉଛେ। ମୁଁ ଶୁଣିଲି ଓଡ଼ିଶାରେ ଅନେକ ଭକ୍ତ ହଁ ନା ନା ଚାଲ ଦେବତା ପାଖକୁ ଏଇଟା ଇଏ କରି ମାନତ କରୁଛେ ଅନେକ ଦୀକ୍ଷିତ ଭକ୍ତ ମାନତ କରୁଛନ୍ତି ଦେବତାମାନଙ୍କ ପାଖରେ ଦେବତାମାନେ ତ ଗୁଣ ମଧ୍ୟରେ ଅଛନ୍ତି ଆମେ ଦୀକ୍ଷିତ ଭକ୍ତ ଗୁଣରୁ ମୁକ୍ତ ହେବୁ ନା ଦେବତା ପାଖକୁ ଯାଉଛେ ସେଇଟା ଅନନ୍ୟ ଭକ୍ତି ନୁହେଁ ସେଇଟା ଅବ୍ୟଭିଚାରୀ ଭକ୍ତି ନୁହେଁ ସେଇଟା ବ୍ୟଭିଚାରୀ ଭକ୍ତି। ତ ବ୍ୟଭିଚାରୀ ଭକ୍ତିରେ କୌଣସି ଦିନ ଆପଣ ଗୁଣମୁକ୍ତ ହୋଇପାରିବେନି ଆର୍ କୌଣସି ଦିନ ଯେ ଆନନ୍ଦ ଆମେ ଚାହୁଁଛୁ ସେଇଟା ପାଇପାରିବାନି। ହୁଏତ ଅନିତ୍ୟ ଜିନିଷ ଆସିବ କିଛି ମୁକ୍ତ ହେବେ ରୋଗରୁ କିନ୍ତୁ ଆବେଳେ ଗୋଟେ ରୋଗ ଆସିବ ହଁ ଆପଣ ଦେବତା ପାଖକୁ ଗଲେ କିଛି ରୋଗରୁ ମୁକ୍ତ ହେଲେ କିନ୍ତୁ ଆବେଳେ ଆସିବ। ସେଥିପାଇଁ ଆମକୁ କୃଷ୍ଣଙ୍କ ପାଖରେ ଅନନ୍ୟ ଭକ୍ତିମାନେ କେବଳ କୃଷ୍ଣଙ୍କ ଚରଣରେ ଆତ୍ମସମର୍ପଣ ତ ସେଇଟାକୁ କହୁଛି ଅବ୍ୟଭିଚାରୀ ଭକ୍ତି। ଆର୍ ବ୍ୟଭିଚାରୀ ଭକ୍ତିରେ ଠିକ ଯେମିତି ଜଣେ ପୁଅ ବିବାହ କରିଛି ଗୋଟେ ଝିଅକୁ ସେ ପୁରୁଷ ବ୍ୟକ୍ତି ସେ ଯଦି ଅନ୍ୟ ମହିଳା ସହିତ ମିଶେ ତ କ'ଣ କୁହା ହେବ ବ୍ୟଭିଚାର କରୁଛ সে ঝিওটা যদি অন্য পুরুষ সহিত মিশে তা কুহে ব্যভিচারিণী, কুয়া হব না? তা স্বামী সহ রহবাটাই হচ্ছে অব্যভিচার। ঠিক সেইভাবে জীব হচ্ছে কৃষ্ণকর অংশ, বিভিন্ন অংশ, আর কৃষ্ণক সহ সেবা করাটাই হচ্ছে অব্যভিচার। আর সেটা নকরিবা দ্বারা আমি গুণর মুক্ত হয়ে পড়ুন। তেণু সদ্গুরু দীক্ষা দিয়েছেন আমাকে এই গুণর মুক্ত হওয়া, সেইপা কৃষ্ণক সহ সম্বন্ধ স্থাপন, অন্য কাহির সহ নুহে। তো সেইপা গুরু মহারাজ কেছেন প্রতিদিন ভক্ত মানে সাধুসঙ্গ করবে। প্রতিদিন আমি নিজে প্রশ্ন করতু, আমি কি প্রতিদিন সাধুসঙ্গ করছে? যেত জন আপনার প্রতিদিন সাধুসঙ্গ করছেন? কতজন করছেন প্রতিদিন সাধুসঙ্গ? কেমিতি করছেন? হ্যাঁ, প্রতিদিন সাধুসঙ্গ কেমিতি করছেন? প্রতিদিন ঝিও পুয়া নেইকি বসিকি তুলসী সামনারে বসিকি সাধুসঙ্গ করা পড়ব। তো সাধুসঙ্গ মানে কন শুণিল? অনুগমন করা। তো আমি সাধুসঙ্গ আমি করছে নিত্য, অনেক গুরু মহারাজ যে নিত্য ভক্ত মানে গ্রন্থ পাঠ করু না, সাধু মানকর চরিত্র কথা শুণু না, এবং সেটা শুণিকি বিচার করু না, গ্রহণ করু না। সেইপা আমার মধ্যে দ্বন্দ্ব রয়ে যাচ্ছে, গুণর প্রভাব রয়ে যাচ্ছে। কিন্তু সাধুসঙ্গে ভগবত ভক্তি আমি শিখু, আর ভক্তি যেত আমি কৃষ্ণক সেবার যুক্ত হবু, আস্তে আস্তে আমার মধ্যে জড় গুণর প্রভাবটা কমিব। আমি যে কৃষ্ণ সেবা করছু সেটা কেমিতে আমি বুঝিপার না? আমার মধ্যে কিছু কিছু খারাপ জিনিস যেটা আগরু লা জনক দেখিপার নি, সেটা এবে তা পাখু মু যাচ্ছি, হয়তো ঘনিষ্ঠ এত হয়নি কিন্তু পাখু যাচ্ছি, কেমিতি অছু খালি এমনি মিশুছি, তাহলে জাঁবে মোর ভক্তিটা বড়ুছি। কিন্তু মু একদম যাওনি, একদম তাকে ধিকার দেছি, তা না ছড়ুছি খারাপ ভক্ত না, জাঁয়া পড়ব মু ভক্ত সঙ্গ নিত্য করুছি ঠিকই, কিন্তু মু গ্রহণ করুনি, সেইপা মোর সিদ্ধি হয়নি। তাহলে আস্তে আস্তে গুরু মহারাজ তোমার আস্তে আস্তে কমুছি মানে ভগবান তোমার সেবা গ্রহণ করছেন, তুমি সাধুসঙ্গে ভক্তি লাভ করছ, ভক্তি মানে সেবা। তো সেই সেবাটা যে কৃষ্ণ গ্রহণ করছেন, তাহলে তোমার খারাপ গুণগুলিক নিজ মধ্যে আপে আপে যাচ্ছি, আস্তে আস্তে যাচ্ছি। আমি কালি বা পরশুদিন কৌলি গোটে উদাহরণ, জন ভক্ত, গোটে ভক্ত 84 তাঁকু মু লাইভ মেম্বর করে মায়াপুরে, সে ভক্ত হয়েছিল 84 আমার নন্দকৃষ্ণ প্রভু, হ্যাঁ গৃহ, সে ভেটেনারি সার্জন, সে আসছেন থরে বন্যা হয়ে যাইছি 87 84 বন্যা হয়ে যাইছি। তো সে আসছিলেন গোশালাকে দেখা, কিন্তু সে সরকারি ডাক্তার। তো আসিকি সেতু মু চক্রভ্রমণ আমার তলে, তো চক্রভ্রমণ তলে তো বন্যা হয়ে গেলে তো জল হয়ে যাও থাকে, আপনার যে পুরোনা ভক্ত সে জাঁচান না, আমার মেলা হলে চক্রভ্রমণে যাই তলে রুলে। তো সে আসছিলেন, তো উপরে আসিক দেখা করছেন, মু কে আপনার লাইফ মেম্বর হুম, হ্যাঁ কে কত টাকা সেত কে 84 মনে হচ্ছে, না না কম, 3333 টাকা লা। তো সেত সে কে মুবি তাহলে, তো হয়ে গেলে। তাপরে তাঁর বিবাহ করে নুবক, তো কিছু দিন পরে সে বিবাহ হলে, তো বিবাহ হওয়া পরে তাঁর স্ত্রী কু নিয়ে আসছেন, তো স্ত্রী কু নিয়ে আসিকি গুরু মহারাজ সেত মায়াপুর লে, তাঁর গুরু মহারাজ পাখু দেখা করা নিয়ে যাই, সেত বেশি ভক্ত নিলে, নামটে মাত্র কেতে জন লে, হয়তো 4-5 জন লে, ভক্তি রাঘব স্বামী মহারাজ, গৌরাঙ্গপ্রেম মহারাজ, মু আউ 2-3 জন লে, এরকম বেশি নিলে ভক্ত। তো সেতবে গুরু মহারাজ পাখুকে নিয়ে যাইছি, গুরু মায়াপুর লে, গুরু মহারাজ কহিলেন যে এমানে আমার গোশালের সেবা করতে, নূয়া বিবাহ করছেন, আপনার তাকে আশীর্বাদ করতু। তো গুরু মহারাজ পচারলে যে প্রথম সেই ঝিওটাকে পচারলে, তোতে কন ভালো লাগে, তু কন ভালো পাও? কহিলা মু সিনেমা সিরিয়াল ভালো পায়। ও তু সিনেমা সিরিয়াল ভালো পাও, ঠিক আছে। তো গুরু মহারাজ প্রসাদ দেলে, তারপরে কহিলে মু গোটে ভিক্ষা তোতে চাহে দেবু। কহিলে কন ভিক্ষা? না প্রতিদিন গোটে মালা জপ, হরে কৃষ্ণ 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 হরে হরে, হরে রাম হরে রাম 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 হরে, এই গোটে মেলা জপ করবে, এই ভিক্ষা দেবু। ও আপনার চাহুন যেত দেওয়া পড়ব, তো স্বামী স্ত্রী তাহলে জপ করব, ତ ଗୁରୁମା ମତ କଲେ ଏମାନଙ୍କୁ ତୁ ମାଳା ଦେ, ତ ମୁଁ ତାଙ୍କୁ ନାମଠ ଚକ୍ରଭବନ ତଳେ ଆଣିକିରି ମାଳା ଦେଇକି ଜପ ଶିଖିଦେଲି। ତ ଶିଖିବା ପରେ ସେମାନେ ଚାଲିଗଲେ ଘରକୁ ପ୍ରସାଦ ଖାଇକିରି, ଆଉ ମଝିରେ ମଝିରେ ଆସନ୍ତି, ମୁଁ ପ୍ରସାଦ ଦେଉଥାଏ ଆଉ ସେମାନେ ବସିକି ଜପ କରୁଥାଏ ଏବଂ ଗୀତା ଭାଗବତରେ କଥା ଆଲୋଚନା କରୁଥାଏ। ତ ତିନି ମାସ ପରେ ଗୁରୁ ମହାରାଜ ଆବେଳେ ଆସିଛନ୍ତି, ତ ସେମାନେ ପୁଣି ଆସିଛନ୍ତି। ତ ଆସିଲେ ଗୁରୁ ମହାରାଜ ସେଇ କଥା ପଚାରିଲେ ଯେ ତୋତେ କ'ଣ ଭଲ ଲାଗେ ସେଇ ଝିଅଟାକୁ, ପୁଣି ସେ ଏକି କଥା ପଚାରିଛନ୍ତି ତୋତେ କ'ଣ ଭଲ ଲାଗେ, ସେ କହୁଛି ଆପଣଙ୍କୁ ଭଲ ଲାଗେ, ମୋତେ ଭଲ ଲାଗେ, ଆଉ କ'ଣ ଭଲ ଲାଗେ, ହଁ ମାୟାପୁର ଭଲ ଲାଗେ, ରାଧା ମାଧବ ଭଲ ଲାଗେ, ଆଉ କ'ଣ ଭଲ ଲାଗେ, ପ୍ରସାଦ ଭଲ ଲାଗେ, ଆଉ କ'ଣ ଭଲ ଲାଗେ, ଓଇ ଯେ ବିଗ୍ରହ ରାଧା ମାଧବ ଏଇଟା ଭଲ ଲାଗେ। ତ ଗୁରୁମା ସେତେବେଳେ କହିଲେ ଦେଖ, ଯେତେବେଳେ ଆମେ ଭକ୍ତମାନଙ୍କର କଥାକୁ ଗ୍ରହଣ କରିନେବା ଏବଂ ସେଟାକୁ ଷ୍ଟାର୍ଟ କରିବା, ସେଇ ଭାବରେ ଯଦି ଅନୁଗମନ କରିବା ତାହେଲେ କ'ଣ ହେବ ନା ଆମର ଖରାପ ଗୁଣଗୁଡ଼ିକ ଚାଲିଯିବ। ଗୁରୁମା ସେତେବେଳେ ମନେ ରଖିଛନ୍ତି, ତ ସିରିଏଲ୍ ଭଲ ଲାଗୁନି, ନା ନା ସିରିଏଲ୍ ଖୋଲିବାର ଟାଇମ୍ ପାଇନା, ଆଉ ପ୍ରଭୁ ତ ଭାଗବତ ଦେଇଛନ୍ତି ଆଉ ସେଟା ଶୁଣନ୍ତି ମାଝେ ମାଝେ, ମାୟାପୁର ଖାଲି ନେଇ ଆସିବେ ଆଉ ଏ ପ୍ରସାଦ ମାୟାପୁର ଭକ୍ତମାନଙ୍କ ସହିତ ମିଶିବା, ଘରେ ଯାଇକିରି ଗ୍ରନ୍ଥ ଦେଖିବା ବା କିଛି, ଆଉ ସିନେମାଟା ଭଲ ଲାଗେ ନା, ଆଉ ପ୍ରସାଦ ପ୍ରତି ମୋତେ ଭଲ ଲାଗେ, ମଝିରେ ମଝିରେ ମୁଁ କୁହେ ପ୍ରସାଦ ନେଇ ଆସ, କାହାରିକୁ ପଠେଇକି ପ୍ରସାଦ ନେଇ ଆସ ହୁଏ। ତ ଏଇଟା ଗୁରୁ ମହାରାଜଙ୍କର କଥାଟା ଗ୍ରହଣ କରିବା ଦ୍ୱାରା ଏଇଟାକୁ କୁହାହେଉଛି ସାଧୁ ସଙ୍ଗରେ ସିଦ୍ଧି, ହଁ ଲବ ମାତ୍ର ସାଧୁ ସଙ୍ଗେ ସର୍ବସିଦ୍ଧି ହୁଏ। ଏଇଟା ଏଇ ଯେ ଗ୍ରୀଣନ୍ତ୍ୱା ସଚେଷ୍ଟିତମ୍ ନ କାଳେନ ନା ଅତି ଦୀର୍ଘେନ ଭଗବାନ ବିଶତେ ହୃଦି, ହଁ ଭଗବାନ ଯେ ହୃଦୟରେ ଅଛନ୍ତି ସେଠି ସାଡ଼ା ଦେଇଛନ୍ତି, ଆର୍ ଭଗବାନ ହୃଦୟରେ ଆସିଲେ କ'ଣ ହବ, ଧୌତାତ୍ମା ପୁରୁଷ କୃଷ୍ଣ, ହଁ ଯେ ଭଗବାନ କୃଷ୍ଣ ଯେତେବେଳେ ଆମ ହୃଦୟକୁ ଆସିବେ ଧୌତାତ୍ମା ହୃଦୟରେ ସମ୍ପୂର୍ଣ୍ଣ ପରିଷ୍କାର ହେଇଯିବ। କୃଷ୍ଣ ଅଛନ୍ତି କିନ୍ତୁ ଆମେ ମଇଳା ହେଇକି ରହିଛେ, ଭୁଲି ଯାଇଛେ, ସେଟା ସାଧୁସଙ୍ଗ ମାଧ୍ୟମରେ ପରିଷ୍କାର ହୁଏ, ପ୍ରକଟ ହୁଏ। ହଁ ତ ସେଥିପାଇଁ ଆମକୁ ସବୁ ସମୟ ଗ୍ରୀଣନ୍ତ୍ୱା ସଚେଷ୍ଟିତମ୍, ନିଜକୁ ଚେଷ୍ଟା କରିକି ଗ୍ରହଣ କରିବାକୁ ପଡ଼ିବ। ତ ଏଇ ମାତାଜୀ ଏବେ ବି ସୁଦ୍ଧା ସ୍ୱାମୀ ସ୍ତ୍ରୀ ଭଲ ଭକ୍ତ ହେଇକିରି ଅଛନ୍ତି, ଏବେ ବି ସୁଦ୍ଧା କୃଷ୍ଣ ସେବା କରିକି ଯାଉଛନ୍ତି, ତାଙ୍କର ମନବୃତ୍ତି ଏବେ ବି ସୁଦ୍ଧା ଗୁରୁ ପ୍ରତି ଆସକ୍ତି। ଗୁରୁମହାଜ ଆସିଲେ କେମିତି ଘରେ ରାନ୍ଧିକିରି ଗୁରୁମହାଜ ପାଖକୁ ନେଇଯିବି, ଗୁରୁମହାଜ ଖାଇବେ, ତାର ପୁଅ ଦୁଇ ଜଣ ସେମାନେ ବି ଗୁରୁମହାଜ ପାଖରୁ ଦୀକ୍ଷା ନେଇକିରି ସେବା କରୁଛନ୍ତି, ତାଙ୍କ ମଧ୍ୟରେ କୌଣସି ଅହଙ୍କାର ଏବେ ବି ନାହିଁ। କାହିଁକି ଏଇ ଯେ ଗ୍ରହଣ କରି ନେଇଛନ୍ତି ସେଇ ଯେ ମନବୃତ୍ତିଟା ଗୁରୁ ସେବା ପ୍ରତି ଆସକ୍ତି, ତାଙ୍କର ଅନ୍ୟ ଖରାପ ଗୁଣ ଗୁଡ଼ିକ ଚାଲିଯାଇଛି। ସଂକଳ୍ପ ଭାଗବତରେ ସପ୍ତମ ସ୍କନ୍ଧ ପଞ୍ଚଦଶ ଅଧ୍ୟାୟରେ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହିଛନ୍ତି, ଆମେ ଗୋଟେ ଜିନିଷ ରଜତମ ଗୁଣ ଆମ ପାଖରୁ ଯିବ ସତ୍ୟଗୁଣ ବୃଦ୍ଧି କଲେ, ଆମେ କୌଣସି ହୁଏତ ସବୁ ସମୟ ସ୍ତ୍ରୀ ସଙ୍ଗ ପ୍ରତି ଆସକ୍ତ, କିନ୍ତୁ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହୁଛନ୍ତି ଯେ କୌଣସି ଜାଗାରେ କୌଣସି ମହିଳାକୁ ଦେଖିଲେ ଆମେ ଆସକ୍ତ ହେଇପଡ଼ୁଛେ, ହୁଏତ ଆସକ୍ତ ହେଇପଡ଼ୁଛେ, କିନ୍ତୁ ଆମେ ଯଦି ସଂକଳ୍ପ କରିବା ଯେ ନା ମୁଁ ସ୍ତ୍ରୀ ଲୋକ ସହିତ ବାସ କରିବିନି, ତାହେଲେ ତୁମେ କୌଣସି ମହିଳା ଲୋକ ସାମ୍ନାରେ ଆସିଲେ ବି ସୁନ୍ଦରୀ ରୂପ ଧାରଣ କରି ଗଲେ ବି ତୁମେ ଆସକ୍ତ ହେବନି। ଯଦି ତୁମେ ସଂକଳ୍ପ କର ନା ମୁଁ କୌଣସି ସମୟ କୌଣସି ଦିନ ସ୍ତ୍ରୀ ଲୋକ ସହିତ ଏକା ଏକ ସହିତ ବାସ କରିବିନି, ଏଇ ସଂକଳ୍ପ କର, ତାହେଲେ ସ୍ତ୍ରୀ ଲୋକ ଯଦି ସାମ୍ନାରେ ସୁନ୍ଦରୀ ସ୍ତ୍ରୀ ଲୋକ ଚାଲିବେ ବି ତୁମେ ଆସକ୍ତ ହେବନି, ସେଠି ଭୋଗ କରିବା ପାଇଁ ପ୍ରବଣତା ଆସିବନି। ଏବଂ ଗୋଟେ ଗୋଟେ ଜିନିଷରୁ ଆମେ ଗୋଟେ ଗୋଟେ ଜିନିଷକୁ ଉତ୍ତୀର୍ଣ୍ଣ କରିପାରିବା, ଜୟ କରିପାରିବା। ଶେଷରେ କହୁଛନ୍ତି ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର, ଯେତେବେଳେ ଆମେ ସମ୍ପୂର୍ଣ୍ଣ ଗୁରୁ ସେବାରେ ଆସକ୍ତ ହେଇଯିବା ତାହେଲେ ସମସ୍ତ ଜିନିଷଗୁଡ଼ିକ ଅଟୋମେଟିକଲି ସିଦ୍ଧି ଲାଭ କରିବ। ତ ସେଥିପାଇଁ ଗୁରୁଙ୍କର ସେବା ଏ ପ୍ରଚାର, ନାମ ହଟ ପ୍ରଚାର, ସାଧୁ ସଙ୍ଗରେ ରହିବା, ତାଙ୍କର ଆଦେଶକୁ ପାଳନ କରିବା। ଆମେ ସବୁ ସମୟ ତ ଭାବୁଛେ ଗୁରୁଦେବଙ୍କ ସଙ୍ଗରେ ରହିକି ସେବା କରିବା, ପ୍ରଭୁପାଦ କହୁଛନ୍ତି ଯେ ବାଣୀ ସେବା ବପୁ ସେବା ଦୁଇଟା ଗୁରୁ ସେବା ରହିଛି। ବପୁ ସେବା ମାନେ ତାଙ୍କ ପାଖରେ ରହିକି ଶାରୀରିକ ସେବା, କପଡ଼ା କାଚି ଦେବା, ଯାହା କିଛି କରିବା, ରାନ୍ଧି ଦେବା, ଏଇଟା ବପୁ ସେବା। କିନ୍ତୁ ତାଙ୍କର ବାଣୀ ସେବା, ତାଙ୍କର ଆଦେଶକୁ ପାଳନ କରିବା ଦ୍ୱାରା, ଯେ ବାଣୀ ସେବା କରିବା ଦ୍ୱାରା ପ୍ରଭୁପାଦ, ସେଇଟା ସବୁଠୁ ଶ୍ରେଷ୍ଠ। ହଁ ଆମେ ହୁଏତ ଦୂରରେ ରହିଛେ, ଗୁରୁଙ୍କୁ ଆମେ ପାଖରେ ପାଉନୁ, କିନ୍ତୁ ଗୁରୁଦେବ କହିଛନ୍ତି ତୁମେ ପ୍ରତିଦିନ ସାଧୁସଙ୍ଗ କରିବ, ପ୍ରତିଦିନ ଗୀତା ଭାଗବତ ପଢ଼ିବ, ତୁମର ଝିଅ ପୁଅମାନଙ୍କୁ ନେଇକରି ସାଧୁସଙ୍ଗ କରିବ, ନାମଟ ସଙ୍ଘକୁ ଯିବ, ଲୋକମାନଙ୍କୁ ନାମଟ କଥା ପ୍ରଚାର କରିବ, ଏବଂ ମନ୍ଦିରକୁ ଯିବ, ମଝିରେ ମଝିରେ ମନ୍ଦିରକୁ ଆସିବ, ପ୍ରସାଦ ଛଡ଼ା କିଛି ଖାଇବନି, ଏଇ ଆଦେଶ ଯଦି ଆମେ ପାଳନ କରିବା ଆଉ ପ୍ରଚାର କରିବା ତାହେଲେ କ'ଣ ହେବ? ଏଇଗୁଡ଼ିକର ଯଦି ଆମେ ନିଜକୁ ନିଯୁକ୍ତ ରଖିବା ଆଉ ତୁମର ଗୃହର ସମସ୍ତ ଜିନିଷ କୃଷ୍ଣଙ୍କର ଜାଣିକିରି ତାଙ୍କ ସେବା କରିବ, ସିଏ ଭୁକ୍ତା ଜାଣିକିରି ତୁମେ ଭୋଗ୍ୟା ଜାଣିକିରି ଚେଷ୍ଟା କର, ଏ ଗୁରୁଦେବଙ୍କର ଆଦେଶ ଯେ ତାଙ୍କ ସହିତ ସମ୍ବନ୍ଧ ଦୀକ୍ଷା ମାଧ୍ୟମରେ କରିଦେଉଛନ୍ତି, ଆଉ କର୍ତ୍ତବ୍ୟ ହେଉଛି ସିଏ ଭୁକ୍ତା ସିଏ ମାଲିକ ତାଙ୍କ ସେବା କର, ଏଇଭଳିଆ ସଂକଳ୍ପ କର। ତାହେଲେ ଆମେ ଯଦି ଗୁରୁଦେବଙ୍କର ଏଇ ଆଦେଶଟାକୁ ଅଙ୍ଗୀକାର କରୁନଉ ପାଳନ କରୁ, ତାହେଲେ ଏକଦିନ ଆସ୍ତେ ଆସ୍ତେ ଆମ ମଧ୍ୟରେ ଯେ ଖରାପ ଗୁଣ ଗୁଡ଼ିକ ବିଭିନ୍ନ ଜିନିଷ ରହିଛି ସେଗୁଡ଼ିକ ଆପେ ଆପେ ପଳେଇଯିବ। ସମସ୍ତ ଖରାପ କିଛି କିଛି ଜିନିଷ ପାଇଁ ଆମେ ସଂକଳ୍ପ କରୁଛେ ଯେ ପାଣ୍ଡବା ନିର୍ଜଳ ଏକାଦଶୀ ଆସିଛି, ଆଜି ମୁଁ ସାରାଦିନ ଜଳ ପର୍ଯ୍ୟନ୍ତ ଖାଇବିନି, କାଲି ରାତିରେ ଶୋଇବା ସମୟରେ ସଂକଳ୍ପ କରିକିରି ଆମେ ରହୁଛେ, ସେତେବେଳେ ଖାଦ୍ୟ ରହିଲେ ବି କ୍ଷିଦା, କିନ୍ତୁ ଆମେ ସଂକଳ୍ପ କରୁନୁ କିନ୍ତୁ କହୁଛେ ନା ମୁଁ ନିର୍ଜଳ କରିବି। ପରଶୁଦିନ କ'ଣ ହେବରେ ଅନ୍ନ ଡାଲିଟା କରିବ, ଆଳୁ ସିଦ୍ଧ କରିବ, ଏଇଟା କରିବ, ତମାନେ ଖାଇବାର ସଂକଳ୍ପର ଭଙ୍ଗ, ସେତେବେଳେ ଆମେ ଉପବାସ କରିପାରିବାନି, ସଂକଳ୍ପ ନାହିଁ। କିନ୍ତୁ ଯଦି କିଏ ସଂକଳ୍ପ କରେ ସେତେବେଳେ ସେ ସିଦ୍ଧି ଲାଭ କରେ, ନା ମୁଁ ଏଇଟା କରିବିନି, ଏଟା ସଂକଳ୍ପ କରିବେ ଯେକୌଣସି ଜିନିଷ, ନା ମୁଁ ଷୋଳମାଳା ଜପ ପ୍ରତିଦିନ ପୂରଣ କରିବି, ଏଇ ସଂକଳ୍ପ କରିକିରି ଯଦି ଆମେ ରହିବା ତାହେଲେ ରାତ୍ରି ହେଲେ ବି ସେ ନିଷ୍ଠା ନେଇକିରି କରୁଛି, ପୁଣି ହୁଏତ ମୋର ଶୁଦ୍ଧ ଭାବେ ରହୁନି। ତ ଗୁରୁମାତ କହୁଛନ୍ତି ଆମକୁ ଶୁଣି ଶୁଣିକି କରିବାକୁ ପଡ଼ିବ, ନାମ ଅକ୍ଷରକୁ ଦେଖିକି କରିବାକୁ ପଡ଼ିବ, ତୁଳସୀ ସାମ୍ନାରେ ବସିକି କରିବାକୁ ପଡ଼ିବ, ଭକ୍ତ ସଙ୍ଗରେ କରିବାକୁ ପଡ଼ିବ। ତ ଗୁରୁମାତ ଏଇରକମ ସବୁ ଜିନିଷ ଗୁଡ଼ିକ ବାରମ୍ବାର ଏବେ ତାଙ୍କ କ୍ଲାସ୍ ମାଧ୍ୟମରେ କହୁଛନ୍ତି। ତ କହୁଛନ୍ତି ନାମଟ ପ୍ରଚାରକମାନେ ଭକ୍ତମାନେ ଏଇସବୁ ଜିନିଷ ଭକ୍ତମାନଙ୍କୁ ଶିଖାଅ, ତୁମେ ନିଜେ କର ଅନ୍ୟକୁ ଶିଖାଅ। ତ ଯଦି ଆମେ ଏଇଟା କରିବା ନିଶ୍ଚୟ ଗୁରୁ ମହାରାଜ ଖୁସି ହେବେ, ତାହେଲେ ଆମ ମଧ୍ୟରେ ଅନ୍ୟାନ୍ୟ ଖରାପ ଜିନିଷ ଗୁଡ଼ିକ ଆପେ ଆପେ ପଡ଼ିଯିବ, ସେତେବେଳେ ଆମେ ବୁଝିବୁ ଯେ ମୁଁ ଗୁରୁଙ୍କର ସେବା ଠିକ୍ କରୁଛି। ହଁ, ଗୁରୁମାତ କହିଲେ ଏଇଟା ତାର ପ୍ରମାଣ ହେବ ଯେ ତୁମେ ଖରାପ ଜିନିଷ ଗୁଡ଼ିକ ଦ୍ୱନ୍ଦ୍ୱ ଗୁଡ଼ିକ ଚାଲିଯାଉଛି, ଅନ୍ୟ ଭକ୍ତ ସହିତ ତୁମେ ମିଶୁଛ, ତାମାନେ ଜାଣିବ ତୁମେ ଭଗବତ ସେବା କରୁଛ, କୃଷ୍ଣ ତୁମର ସେବା ଗ୍ରହଣ କରୁଛନ୍ତି। କିନ୍ତୁ ମୁଁ ନିଜେ ଅନ୍ୟ ଲୋକଙ୍କୁ ଦୋଷ ଦେଖୁଛି, ତାଙ୍କ ପାଖକୁ ଯାଉନି, ଭକ୍ତ ସଙ୍ଗ କରୁନି, ନାମଟେ ପ୍ରଚାର କରୁନି, ଘରେ ରହିଯାଉଛି ଏବଂ ଅନ୍ୟାନ୍ୟ ଖରାପ କଥା କହୁଛି, କ'ଣ ଦରକାର? ତାହେଲେ ଜାଣିବେ ଯେ ଆପଣ ଗୁରୁ ସେବା କରୁନାହାନ୍ତି ବା ଆପଣଙ୍କର ଦୀକ୍ଷାଟା ହିଁ ହେଇନି। ହଁ, ସେଇଟା ଜାଣିବେ, କେବଳ ଦୀକ୍ଷା ନାମ ମାତ୍ର ହେଇଛି। ଯଦି ଆମେ ଦୀକ୍ଷା ମାନେ ଏଇଟା ଉତ୍ତୀର୍ଣ୍ଣ ହେବା ପ୍ରୟୋଜନ, ତ ସେଥିପାଇଁ ମୋର ଭିକ୍ଷା ପ୍ରାର୍ଥନା। ଏବେ ଯେହେତୁ ଭୋଗ ଲାଗିବ ନା କ'ଣ, ଭୋଗ ଲାଗିବନି, 12:45 ହେଇଗଲା, ତ ସେଥିପାଇଁ ଅନୁରୋଧ କରିବି ଆପଣମାନେ ଚେଷ୍ଟା କରିବେ ଯେ ନାମଟ ମହାମିଳନ ସାଧୁସଙ୍ଗ ଏ ସମସ୍ତ କିଛି ବନ୍ଦ କରିବେନି। ପ୍ରଶ୍ନ ଉତ୍ତର ନା ପ୍ରଶ୍ନ ଉତ୍ତର, କାଲି କହିଲେ ଯେ ବେଶୀ କଥା ନ କହିକିରି କିଛି ସମୟ ପ୍ରଶ୍ନ ଉତ୍ତର ରଖିବାକୁ ପଡ଼ିବ, ଆଲୋଚନା ହେଲେ ଭଲ ହେବ। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ ହରେ। କିଛି ପ୍ରଶ୍ନ ଅଛି? ପ୍ରଥମ ଆଲୋଚ୍ୟ ବିଷୟ ମଧ୍ୟରେ କ'ଣଟା ବୁଝିପାରୁନା, ଦେଢ଼ଟା ପର୍ଯ୍ୟନ୍ତ ଆଉ ଅଧ ଘଣ୍ଟେ 45 ମିନିଟ୍ ପ୍ରଶ୍ନ ଉତ୍ତର, କାଲି ତ ସେଠି ଅନେକ ପ୍ରଶ୍ନ ଉତ୍ତର ହେଇଥିଲା, ଅନେକ କାଲି ଭକ୍ତମାନେ ଆମେ ସୁଧୁ ଯେଉଁମାନେ ପ୍ରଚାର କରୁଥିଲେ ସେମାନଙ୍କୁ ନେଇକି ବସିଥିଲୁ, ତବୁ କେତେ ଅନେକ ଭକ୍ତ ଥିଲେ, ପ୍ରାୟ 40 ଜଣ ଥିଲେ, ବିକାଳ ପ୍ରାୟ 2.5 ଘଣ୍ଟା ଆଗେ ଆଲୋଚନା ହେଇଛି, ତେଣୁ ଅନେକ ଲୋକମାନଙ୍କ ଭକ୍ତମାନଙ୍କର ପ୍ରଚାର ସମ୍ବନ୍ଧରେ, ତାପରେ ଆଉଟସାଇଡ୍ ସମ୍ବନ୍ଧରେ, ବିଭିନ୍ନ ଭକ୍ତି ସମ୍ବନ୍ଧରେ ଅନେକ ସେମାନେ ପ୍ରଶ୍ନ କରୁଥିଲେ, ଜାଣିବା ଶିଖୁଥିଲେ, ଖୁବ ଉତ୍ସାହ। ବାଲେଶ୍ୱରର ମୁଁ ଦେଖିଲି ଅନେକ ନୂଆ ପୁରୁଣା ଅଛନ୍ତି କମ୍, କିନ୍ତୁ ନୂଆ ଭକ୍ତ ବେଶୀ, ଆଉ ସେମାନେ ଖୁବ ପ୍ରଚାରର ଉତ୍ସାହ ରହିଛି ପ୍ରଚାର ପାଇଁ ପଚାରୁଛନ୍ତି। ଆମର ଷ୍ଟାଣ୍ଡାର୍ଡ ଜପ କେମିତି ହେବ, ବୁଝିପାରୁଛନ୍ତି ଷ୍ଟାଣ୍ଡାର୍ଡ ଜପ ତ ନାମଟ ପରିଚୟ ଅଛି ଏଠି ନାମଟ ପରିଚୟ ଓଡ଼ିଆ ନାମଟ ପରିଚୟ ଓଡ଼ିଆ ନାମଟ ପରିଚୟଟା ଆଣିକି ରଖ ଗୋପାଳ ଭଟ୍ଟ ଓଡ଼ିଆ ନାମଟ ପରିଚୟ ସମସ୍ତେ ହରେ କୃଷ୍ଣ 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 ହରେ 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 ରାମ 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 ହରେ ହରେ ମୁଁ ନାମଟ ପରିଚୟରେ ଯାହା ଜିନିଷ ଅଛି ସେଇଟା ଯଦି ଆଲୋଚନା ହେବ ତାହେଲେ ଆମେ ଯଦି ଗ୍ରହଣ କରିବା ତାହେଲେ ଅନେକ ସୁନ୍ଦର ଏଇ ନାମ ଷ୍ଟାଣ୍ଡାର୍ଡ ଜବ୍ ସମ୍ବନ୍ଧରେ ନାମଟ ପରିଚୟରୁ ଆମେ ଆଲୋଚନା କରିବା ମୁଁ 2 ମିନିଟ୍ ପାଇଁ ଏଠି ବାହାରକୁ ଯାଉଛି ଏଠି ଏଠି କୀର୍ତ୍ତନ କର ଗୋପାଳ ଭଟ୍ଟ ଦିଅ 2 ମିନିଟ୍ ସମସ୍ତେ କୀର୍ତ୍ତନ କର ନାମଟ ଓଡ଼ିଆଟା ଆଣିକିରି ବାହାର କର ଜପ ସମ୍ବନ୍ଧରେ